ॐ नमो भगवते वासुदेवाय। हरे कृष्ण स्वस्थ भक्त सदन बृंदा एवं मातृवृंदा, आज पवित्र वैशाख मास ज्येष्ठ शुक्ल चतुर्दशी तिथि, जहाँकि नृसिंहदेव आविर्भाव तिथि। यही तिथि आपण मैंने आसी एटे उपस्थित होती आम रघुनंद धाम इस्कन बुर्ला केन्द्र में, तेणु आम केन्द्र तरफ आपको हार्दिक धन्यवाद अर्पण करके आगे आसते भल लगी था कारण आम कथा समय थी साढ़े चार छेणु आम अध घंटा चलीगला आम कथा से अनुसार कमिज जहा हूँ। आज तिथि महात्मा विषय कि कह जे ये प्रहलाद महाराज जहाँ पाई भगवान आविर्भूत होते प्रहलाद महाराज को से वर्णना कर सीए पूर्वजन्म जन ब्राह्मण परिवार जन्मग्रहण करते अवंती नगर में उज्जयिनी रही उज्जयिनी उज्जयिनी बहुत प्रसिद्ध स्थान भगवान जा कृष्ण बलराम शिक्षा करने से जन ब्राह्मण थे नाम होता बसु शर्मा। से बसु शर्मा पत्नी सुशीला पांचटी पुत्र थे ये प्रहलाद जी पूर्वजन्म से कनिष्ठ संतान थे नाम थी बसुदेव। किंतु जदिओ पिता और भाई मैंने सब वेद पारंगम थे वेद शास्त्र अध्ययन करुले धर्मनीति अनुसार कार्य करुले किंतु सीए पेशाशक्त होते पाप कार्य व्यस्त रही थे। किंतु सौभाग्यवशत आज तिथि नृसिंह चतुर्दशी से जान ना सी तो पाप कार्य बस कौन धर्म कथा चिंता करेंगे किंतु भगवान कृपार कौन सी अजणा स्वीकृति से दिन तक से बेश्या सहित झगड़ा कर दिन उपवास रही थे। आज आपने उपवास रही ना सीदिन से उपवास रही राति उजागर रही थे रात शोई पारे ना एत झगड़ा होते शांति रही थे शोई पार नथिले किंतु यही घटना पर सी परजन्म होगले प्रहलाद हो गले जन महाजन परिणत हो गले से जो बेसाजन थे सी भगवान भक्त हो गले से स्वर्गर अप्सरा जन्मग्रहण कर भगवान भक्त होती ये बृहत नृसिंह पुराण में वर्णना करा तेणु आज तिथि महात्मा यह रही तेणु आज आम उपवास रही भगवान नृसिंहदेव कथा श्रवण करवा बर्तमान अभिषेक हम छा बेल अभिषेक हम संध्या समय आपने प्रसाद पाइब अनुकूल प्रसाद पाइबे जहा हूँ आम कथा को संक्षेप करवा आपण डेली चलो कि मोर डेली चलो नहीं कारण भगवान अभिषेक ठीक समय हबार अच्छे तेणु जहा हूँ बहुत बड़ा प्रसंग रही तेणु आम कथा कह संक्षेप कह जेतु तेणु भगवान नृसिंहदेव जो आसती मुझे देखी मुझे शुणी छः वर्ष ते मुझी नृसिंहदेव आविर्भाव कथा ये कही छः वर्ष ते 2012 मसीह कही तेणु आज मत पी नृसिंहदेव कृपा रामजी धाम रघुनंदन धाम नृसिंह से भगवान रामजी नृसिंहदेव रूप से आसवान ये कि विभिन्न समय से विभिन्न रूप से आसती कत भगवान रामजी रूप से आसती कत नृसिंह रूप से आसती कत रूप से आसती रामादिमूर्ति सुकला नियमीन तिष्ठन नानावकार मक्रोध भुवनेशु किंतु कृष्ण स्वयं समभव परम कुमार यो गोविंद आदि पुरुषम तम भजा मूल भगवान है कृष्ण आम पाठ कर दशावतार स्तोत्र केमी भगवान किए सब द्रुत मीन शरीर रूप आसत शुक रूप से आसवी को उद्धार करीन शरीर आस वेद को उद्धार कर भाव में भगवान नृसिंहदेव रूप आसी प्रहलाद को रक्षा करसंदी हिरण्यकशिपु को विदारण करसंदी भगवान रामचंद्र पर आसी रावण को विदान करसंती एवं भगवान ये भाव में अनेक रूप भगवान अवतार सब रही भगवान तेणु ये जो लीला सत्ययुगर घटना ये वर्णना कर भगवान ब्रह्मा गोटे दिन में 14 जन मनु आसती ये षष्ठ मनु जी चाकुष मनु जो मन समय आमर समुद्र मंथन लीला से चाकुष मन समय ये घटनाटी भगवान नृसिंहदेव पूर्व आविर्भाव होते सत्ययुग में भगवान आविर्भाव होते तेणु जे आप जानते भगवान जो आसती तार कारण रही जदा जदा ये धर्म से ग्लानी भगवती भारत सब रही धर्म ग्लानी हुए अधर्म अभ्युतान हुए तेणु भगवान विभिन्न समय आसती परित्राण साधुना साधु मान से आनंद प्रदान करती आप भगवान कथा श्रवण कर आनंद प्राप्त होती साधु मान लक्षण प्रहलाद से भी जन साधु थे प्रहलाद भगवान को प्रार्थना करना प्रभु मत रक्षा करते साधु जी प्रकृत शुद्ध भक्त से विपद पड़े व्यतीस्त हमें ना ये साधुर गोटे लक्षण जिते विपद आसे भगवान प्रार्थना करते रक्षा करने जो मैंने भगवान प्रार्थना करते से बहुत उन्नत स्थितर से साधारण स्थितर नुहति भगवदगीता चतुर्थ अध्याय भगवान कहे चतुर्विधा भगवती मां जना सुकृति न अर्जुन आर्त जिज्ञास अर्थार्थी ज्ञानिक भरदर्शव चारिज जो मैंने सुकृति न जो मान पुण्य रही पुण्य कार्य करते भगवान शरण जाती के असुविधा पड़े शरण जाती भगवान जना सुकृति न अर्जुन आर्त जमी किए गजराज चिंता कला थाई गोर जलेण गजराज भगवान को प्रार्थना करते भाव जिज्ञासु भगवान विषय जिज्ञासा कर स्वर्णकाल ऋषि मैंने जिज्ञासा कर भगवान विषय से भाव ध्रुव महाराज से कि विराट बड़ राज्य कामना करते आर्त जिज्ञासु अर्थार्थी ज्ञानी ज्ञान मार्ग जो मैंने अग्रसर होते चारि कुमार सनक सनातन सनंदन सनत कुमार ये चारिजण कथा टी आस चारि कुमार ये हूँ ब्रह्मा चारि पुत्र तेणु से मैंने जे तार किसी आवश्यकता रहा जो भगवान डाकती से बहुत महान उदारा सर्व ये व्यक्ति एम साधारण व्यक्ति नुहे बहुत उदार व्यक्ति से कारण भगवान शरण जा किसी कामना थी भगवान शरण जाने बहुत उन्नत स्तर किंतु आहरी जो मैंने उन्नत स्तर से विपद पड़े से भगवान को प्रार्थना करती ना रक्षा करने कारण भगवान से तो जानते भगवान रक्षा कर प्रार्थना करें कौन आवश्यकता रही तेणु प्रहलाद महाराज ये कथा को युधिष्ठ महाराज पचारुंट नारद मुनि पचारुंट सप्तम स्कंद वर्णना कर तेणु नारद मुनि जो कहते एक कथा जे कि प्रहलाद महाराज जे कि अत्यंत विनयी व्यक्ति थे जड़े भगवान भक्त हेले सबकि भल गुण आस पहुँच एक कथा निजे प्रहलाद महाराज कहते भागवत पंचम स्कंद 18 अध्याय नृसिंहदेव से कथा कही जश्यस्ति भक्तिर भगवती अकिंचन सर्वे गुणि तत्र समासते सुरा जड़े भगवान भक्त है सब भल गुण आँच तेणु प्रहलाद महाराज से अवश्य मातृगर्भ से साधुसंग करते साधुसंग कर शुभ बासन जात हो तेणु से विपद पड़े से भगवान प्रार्थना रक्षा करने प्रहलाद महाराज तेणु प्रहलाद महाराज जे युधिष्ठिर महाराज प्रश्न पचारे नारद मुनि को जे प्रहलाद तो ये भल जन भक्त थे सब भल गुण था हिरण्यकशिपु कहीं द्रोह करता पिता साधारण व्यक्ति शत्रु किए नुहति निजर पिता कि सी कमें द्रोह करते युधिष्ठिर महाराज ये प्रश्न पचार भागवत सप्तम स्कंद एक आस नारद मुनि प्रश्न पचार तेणु ये युधिष्ठिर महाराज से प्रश्न उत्तर नारद मुनि ये प्रश्न भी कहते प्रहलाद और नृसिंह कथा आसवि भगवान कथा आस मैंने भक्त कथा रक्त कथा रही भगवान कथा रहा ଯେଉଁଠି ଭଗବାନ ଅଛନ୍ତି ସେଠି ଭକ୍ତ ଅଛନ୍ତି, ଏବଂ ଯେଉଁଠି ଭକ୍ତ ଅଛନ୍ତି ସେଠି ଭଗବାନ ଅଛନ୍ତି। ତେଣୁ ସେ କହିଲେ ଏଇଭଳି ଭାବରେ ଘଟଣା ହୋଇଥିଲା ଯେ କ'ଣ ନା ବହୁତ, ମୁଁ କହିଲି ଚାକୁଷମାନଙ୍କ ସମୟରେ ଗୋଟେ ଘଟଣା ଇଏ, ଯେତେବେଳେ ଏ ଯେଉଁ ରହିଛନ୍ତି ବ୍ରହ୍ମା, ବ୍ରହ୍ମାଙ୍କ ସମସ୍ତେ ସୃଷ୍ଟି ଆସୁଛନ୍ତି, ତେଣୁ ବ୍ରହ୍ମାଙ୍କର ପୁତ୍ର ହେଉଛନ୍ତି ଅତ୍ରି, ମରିଚି, ଅଙ୍ଗିରସ, ତୁଳସ୍ତ, ପୁଲ, ପ୍ରତୁ, ଏସବୁ ପ୍ରଥମେ ତୃତୀୟ ସ୍କନ୍ଦ ବାର ଅଧ୍ୟାୟ ବର୍ଣ୍ଣନା କରାଯାଏ, ଏମାନେ ପ୍ରସିଦ୍ଧ ଦଶ ଜଣ ଋଷି ରହିଛନ୍ତି। ତେଣୁ ସେଇଥିରୁ ଜଣେ ଋଷି ଥିଲେ ମରିଚି ଋଷି, ମରିଚି ମନରୁ ଜାହତ ହେଇଛି ବ୍ରହ୍ମାଙ୍କର। ତେଣୁ ସିଏ ତାଙ୍କର ପତ୍ନୀ ହେଉଛନ୍ତି କଳା, ତାଙ୍କର ପୁତ୍ର ହେଉଛନ୍ତି କଶ୍ୟପ। କଶ୍ୟପ ବିବାହ କରିଥିଲେ, ତାଙ୍କର ତେର ଜଣ ପତ୍ନୀ ଥିଲେ, ଏସବୁ ହେଉଛନ୍ତି ଦକ୍ଷ, ଯେଉଁ ଦକ୍ଷ କି ପ୍ରଚେତାଙ୍କର ପୁତ୍ର। ଦକ୍ଷ ହେଉଛନ୍ତି ବ୍ରହ୍ମାଙ୍କର ପୁତ୍ର, କିନ୍ତୁ ଯେହେତୁ ସେ ଶିବଜୀଙ୍କ ପ୍ରତି ଦ୍ରୋହ କଲେ ସେଥିପାଇଁ ସେ ସେ ଶରୀର ତ୍ୟାଗ କରି ତାଙ୍କର ଗୋଟେ ଛେଳି ମୁଣ୍ଡ ଲାଗିଥିଲା। ସେ ଦକ୍ଷ ଶରୀରରେ ତାଙ୍କର ଷୋହଳଟି କନ୍ୟା ଥିଲେ, ଷୋହଳଟି କନ୍ୟାରୁ ଗୋଟିଏ କନ୍ୟା ବିବାହ କରିଥିଲେ, କନିଷ୍ଠ କନ୍ୟା ଯିଏ, ସେ ବିବାହ କରିଥିଲେ କାହାକୁ, ଶିବଜୀଙ୍କୁ ବିବାହ କରିଥିଲେ। କିନ୍ତୁ ଶିବଜୀଙ୍କୁ ଅପମାନ କରୁଥିବା ହେତୁ ତାଙ୍କର ମୃତ୍ୟୁବରଣ କରିଥିଲେ, ତାଙ୍କର ଶିବଜୀ ଯେଉଁ ରହିଛନ୍ତି ସେ ବୀରଭଦ୍ରକୁ ସୃଷ୍ଟି କରିଥିଲେ, ସେ ବୀରଭଦ୍ର ତାଙ୍କୁ ହତ୍ୟା କରିଥିଲେ। ତେଣୁ ଶିବଜୀଙ୍କ କୃପାରୁ ସେ ଗୋଟେ ଶରୀର ପ୍ରାପ୍ତ ହେଲେ, କିନ୍ତୁ ସେ ତାଙ୍କର ମସ୍ତକଟି ଜଳିଯାଇଥିଲା, ତେଣୁ ଗୋଟେ ଛାଗ ମୁଣ୍ଡ ବା ଛେଳିର ମୁଣ୍ଡ ସେ ପ୍ରାପ୍ତ ହୋଇଥିଲେ। ତେଣୁ ତାଙ୍କୁ ଭାରି ଅପମାନ ଲାଗୁଥିଲା, ତେଣୁ ସେ ସେ ଶରୀରକୁ ତ୍ୟାଗ କରି ଦକ୍ଷଙ୍କର କ'ଣ ଯେଉଁ ପ୍ରଚେତା ରହିଛନ୍ତି ଦଶ ପୁତ୍ର ପ୍ରାଚୀନ ବରିଙ୍କର, ତାଙ୍କର ପୁତ୍ର ହୋଇକରି ଆସିଲେ ସେ। ତେଣୁ ତାଙ୍କର ଷାଠିଏଟି କନ୍ୟା ସେ ଜାତ କରାଇଥିଲେ, ପ୍ରଥମେ ଦଶ ହଜାର ପୁତ୍ର ଜାତ କରାଇଥିଲେ, ତାପରେ ଏକ ହଜାର ପୁତ୍ର ଜାତ କରାଇଥିଲେ, ଏସବୁକୁ ନାରଦଙ୍କୁ ସବୁ ସନ୍ନ୍ୟାସ କରିଦେଇଥିଲେ। ତେଣୁ ତାପରେ ଯେତେବେଳେ ଷାଠିଏଟି କନ୍ୟା ସୃଷ୍ଟି କଲେ, ତାଙ୍କ ଭିତରେ ତେର ଜଣ କନ୍ୟାକୁ ବିବାହ କରିଥିଲେ କଶ୍ୟପଙ୍କୁ। ତେଣୁ କଶ୍ୟପଙ୍କର ପତ୍ନୀ ଦିତି, ଅଦିତି ଏମାନେ ସବୁ କଶ୍ୟପଙ୍କର ପତ୍ନୀ। ତେଣୁ ଏଇ ଯେଉଁ ଦିତି ଯିଏ, ଯାହାଙ୍କର ପୁତ୍ର ସବୁ ଦୈତ୍ୟ, ଏ ଯେଉଁ ହିରଣ୍ୟାକ୍ଷ, ହିରଣ୍ୟକଶ୍ୟପ ଏମାନେ ସବୁ ଦୈତ୍ୟ, ଦିତିଙ୍କ ସନ୍ତାନ ହିସାବରେ ଦୈତ୍ୟ ତାଙ୍କୁ କୁହାଯାଉଛି, ବା ଅସୁର, ସେମାନେ ଅସୁର କୁଳ। ତେଣୁ ଦିତି ଅସମୟରେ କଶ୍ୟପଙ୍କର ସଙ୍ଗ କଲେ, କାମାତୁର ହୋଇ ସେ କଶ୍ୟପଙ୍କର ସନ୍ଧ୍ୟା ସମୟରେ ସଙ୍ଗ କରୁଥିବାରୁ ତାଙ୍କର ଗର୍ଭରେ ଏଇ ଦୁଇ ଜଣ ଆସି ପହଞ୍ଚିଥିଲେ, ହିରଣ୍ୟାକ୍ଷ ଏବଂ ହିରଣ୍ୟକଶ୍ୟପ। ଏଇ ଦୁଇ ଜଣ କିଏ ନା, ଏମାନେ ହେଉଛନ୍ତି ଭଗବାନଙ୍କର ଦ୍ୱାରପାଳ, ଭଗବାନ ବୈକୁଣ୍ଠ ଲୋକରେ ଭଗବାନଙ୍କୁ ଦ୍ୱାରପାଳ ସେମାନେ ଥିଲେ। ଦ୍ୱାରପାଳ ନୁହଁ ଯେ ଆମର ଯେଉଁ ସେକ୍ୟୁରିଟି ରହିଛନ୍ତି ଅଳ୍ପ ତାଙ୍କର ଷ୍ଟାଟସ୍ କମ୍ ବୋଲି ଆମେ ସେମିତି ଭାବିବା କଥା ନୁହଁ, ଚିତ୍ର କଥାରେ ସବୁ କିଛି ଅଦ୍ୱୈତ କଥା, ସେଥିରେ କୌଣସି ମାନେ ବଡ଼ ସ୍ଥାନ କିଛି ନାହିଁ। ଯେମିତି ଆମର ଶରୀରରେ ପାଦ ରହିଛି, ମସ୍ତକ ରହିଛି, ସବୁ ଗୋଟେ ଶରୀରର ଅଙ୍ଗ, ସେଇଭଳି ଭାବରେ ଚିତ୍ ଜଗତରେ ଯିଏ ଯେକୌଣସି ସେବା ସେବା କରୁନା କାହିଁକି, ସେ ଉନ୍ନତ ସ୍ତରର, କିଏ ନିମ୍ନ ସ୍ତରରେ କେହି ନାହାନ୍ତି। ତେଣୁ ଯାହା ହେଉ, ସେ ଯେତେବେଳେ ଜୟ ବିଜୟ, ତାଙ୍କ ନାମ ହେଇଥିଲେ ଜୟ ବିଜୟ, ସେମାନେ ଥିଲେ ସପ୍ତମ ଗେଟ୍ରେ ଥିଲେ, ବୈକୁଣ୍ଠ ଲୋକର ସପ୍ତମ ଗେଟ୍ରେ ଥିଲେ। ଏ ଚାରି କୁମାର ଯିଏ ଆମେ କହିଲେ ବ୍ରହ୍ମାଙ୍କର ଚାରି ପୁତ୍ର, ସନକ, ସନାତନ, ସନାତନ, ସନତ କୁମାର, ଏ ଚାରିଜଣ ବ୍ରହ୍ମାଙ୍କଠାରୁ ଭଗବାନଙ୍କ ବିଷୟରେ ଶ୍ରବଣ କରି, ଭଗବାନଙ୍କ ଧାମ ବିଷୟରେ ଶ୍ରବଣ କରି ସେ ଯାଇଥିଲେ ବୈକୁଣ୍ଠ ଲୋକକୁ। ତେଣୁ ସେଇଠି ଯେତେବେଳେ ସେ ଗୋଟିଏ ପରେ ଗେଟ୍, ଗୋଟିଏ ଗେଟ୍ ପାର ହେଇକି ଯେତେବେଳେ ଯାଉଛନ୍ତି, ଅପ୍ରାକୃତ ଶୋଭା ସବୁ ରହିଛି ବୈକୁଣ୍ଠ ଲୋକର, ଆମେ ଯେମିତି ପ୍ରାକୃତିକ ଶୋଭା ରହିଛି ସେଇଭଳି ଭାବରେ ଅପ୍ରାକୃତ ଶୋଭା ଆର କୋଟି କୋଟି ଗୁଣ ଅଧିକ ସବୁ ରହିଛି ତା'ର ଶୋଭା, ଆମେ ସେ ବିଷୟରେ ଚିନ୍ତା କରିପାରିବାନି। ଚିତ୍ ଜଗତ ବିଷୟରେ ବ୍ରହ୍ମସଂହିତାରେ ବ୍ରହ୍ମା ବର୍ଣ୍ଣନା କରିଛନ୍ତି କିଭଳି ସେଠି ସେଠି ସମୟର ନାହିଁ, ଅତୀତ ବର୍ତ୍ତମାନ ଭବିଷ୍ୟତ ନାହିଁ, ଆମେ ଚିନ୍ତା କରିପାରିବା ନାହିଁ। ଆମେ ଗୋଟେ କଥା କହୁଛେ ମାନେ ସେଇଟା ଅତୀତ ହୋଇଯାଉଛି, କିନ୍ତୁ ସେଠି ସେସବୁ ଅତୀତ ନାହିଁ, ସେଠି ନିତ୍ୟ ବର୍ତ୍ତମାନ। ତେଣୁ ସେ ଜଗତ କଥା ବ୍ରହ୍ମସଂହିତାରେ ସବୁ ବର୍ଣ୍ଣନା କରାଯାଇଛି। ତେଣୁ ସେ ଅପ୍ରାକୃତ ଶୋଭାକୁ ଦେଖିକି ଯେତେବେଳେ ଯାଉଛନ୍ତି, ସେହି ସମୟରେ ଯେତେବେଳେ ସପ୍ତମ ଗେଟ୍ ପାଖରେ ଆସି ପହଞ୍ଚନ୍ତି, ସେହି ସମୟରେ ଯେଉଁ ଦ୍ୱାରପାଳ ଥିଲେ ଜୟ ଏବଂ ବିଜୟ, ସେ ତାଙ୍କୁ ବାଧା ଦେଇଦେଇଥିଲେ। କାହିଁକି ବାଧା ଦେଲେ ନା, ଇଏ ଯେଉଁ ଚାରି କୁମାର, ଇଏ ହେଉଛନ୍ତି ସନକ, ସନାତନ, ସନାତନ, ସନତ କୁମାର, ଇଏ ସବୁବେଳେ ପାଞ୍ଚ ବର୍ଷର ବାଳକ ହିସାବରେ ରହିଛନ୍ତି, ଏବଂ କୌଣସି ପିଲା ରହିଛି ପାଞ୍ଚ ବର୍ଷ ହିସାବରେ ପ୍ୟାଣ୍ଟ ସାର୍ଟ ପିନ୍ଧିଛି, କିନ୍ତୁ ସିଏ କୌଣସି ଡ୍ରେସ୍ ପିନ୍ଧନ୍ତି ନାହିଁ, ଉଲଗ୍ନ ହେଇକି ରହନ୍ତି। ତେଣୁ ଜୟ ବିଜୟ ତାଙ୍କୁ ବାଧା ଦେଇଥିଲେ, ଉଲଗ୍ନ ହେଇକି କ'ଣ ଭିତରକୁ ଯାଉଥିଲେ, ତେଣୁ ତାଙ୍କର କ୍ରୋଧ ଯାହା ହେଲା। କ୍ରୋଧଜାତ ହେଇଥିବାରୁ ସେ ତାଙ୍କୁ ଅଭିଶାପ ଦେଇଦେଲେ, କହିଲେ ଏହି ବୈକୁଣ୍ଠ ଜଗତ ଏଠି କୁଣ୍ଠା ନାହିଁ, ଏଠି ଦ୍ୱୈତ ନାହିଁ, ଏଠି ଅଦ୍ୱୈତ ଜଗତ, ଏଠି ଏଠି ଭେଦଭାବ ବିଚାର ନାହିଁ, ତୁମର କେମିତି ଭେଦଭାବ ଆସିଲା, ତେଣୁ ତୁମେ ସେହି ଜଗତକୁ ଯାଅ। ଏଇଭଳି ଭାବେ ଯେତେବେଳେ କହିଦେଲେ, ଅଭିଶାପ ଦେଇଦେଲେ, ସେତେବେଳେ ସାଙ୍ଗେ ସାଙ୍ଗେ ଭଗବାନ ଲକ୍ଷ୍ମୀ ନାରାୟଣ ସେ ଦୁଇଜଣ ଆସିଲେ, ତାଙ୍କର ସେ ଗେଟ୍କୁ ଆସି ପହଞ୍ଚିଲେ। ତେଣୁ ଏଇ ଚାରି କୁମାର, ଏଇ ସନକ ସନାତନ ସନାତନ ସନତ କୁମାର, ଏମାନେ ହେଉଛନ୍ତି ଭଗବାନଙ୍କର ଜ୍ଞାନ ଶକ୍ତିର ଅବତାର। ଜ୍ଞାନ ମାଧ୍ୟମରେ ଜଣେ ଭଗବାନ ଜାଣିପାରିବେ ନାହିଁ, ଜ୍ଞାନ ମାଧ୍ୟମରେ ଭଗବାନଙ୍କର ବ୍ରହ୍ମ ଅନୁଭୂତି ଜଣେ ପ୍ରାପ୍ତ ହେବ। ବ୍ରହ୍ମ ଅନୁଭୂତି କହିଲେ ଭଗବାନଙ୍କ ଶରୀରର ଜ୍ୟୋତି, ଯେମିତି ଆମେ ଦେଖୁଛେ ସୂର୍ଯ୍ୟ, ସୂର୍ଯ୍ୟଙ୍କୁ କେବଳ ଆଲୋକ ଦେଖୁଛେ, କିନ୍ତୁ ସୂର୍ଯ୍ୟମଣ୍ଡଳରେ କେତେ କ'ଣ ଅଛି ଆମେ ଜାଣିପାରୁନେ। ସେହିଭଳି ଭାବରେ ଭଗବାନଙ୍କ ଶରୀରର ଜ୍ୟୋତିକୁ ଅଙ୍ଗ ବ୍ରହ୍ମ ଜ୍ୟୋତି ବୋଲି କୁହାଯାଏ। ଯେଉଁମାନେ ଜ୍ଞାନୀମାନେ ସେମାନେ ଏଇ ଭଗବାନଙ୍କର ଏଇ ବ୍ରହ୍ମ ସ୍ୱରୂପକୁ ଚିନ୍ତନ କରନ୍ତି। ତେଣୁ କିନ୍ତୁ ଯେତେବେଳେ ଭଗବାନଙ୍କ ରୂପକୁ ଦେଖିଲେ ଏବଂ ଭଗବାନଙ୍କର ପାଦପଦ୍ମରେ ଅର୍ପିତ ତୁଳସୀର ମକରନ୍ଦ ବାୟୁକୁ ଯେତେବେଳେ ଆଘ୍ରାଣ କଲେ, ସେତେବେଳେ ତାଙ୍କର ଗୋଟେ ଅପୂର୍ବ ଶିହରଣ ଜାତ ହେଲା। ତେଣୁ ତାପରେ ସେ ଭଗବାନଙ୍କ ଭକ୍ତ ହେଇଛନ୍ତି। ତା ପୂର୍ବରୁ ସେ ବ୍ରହ୍ମ ଚିନ୍ତନ କରୁଥିଲେ ଚାରି କୁମାର। ତେଣୁ ଭଗବାନ ଯେତେବେଳେ ଆସି ପହଞ୍ଚିଲେ, ଭଗବାନ ସେ ପ୍ରଣାମ କଲେ ଚାରି ପୁତ୍ର ଚାରି ଭାଇ, ଯେଉଁ ସନକ ସନାତନ ସନାତନ ସନତ କୁମାର, ଏବଂ ଭଗବାନ ତାଙ୍କ ପାଖରେ କ୍ଷମା ପ୍ରାର୍ଥନା କରୁଛନ୍ତି। କହିଲେ ଦେଖନ୍ତୁ ଚାରି କୁମାର, ତୁମର ଯେଉଁ ତୁମକୁ ଯେଉଁ ଅପମାନ କଲେ ମୋର ଏଇ ଦ୍ୱାରପାଳ ମାନେ ଏଇ ସେବକ ଦୁଇଜଣ, ସେଥିପାଇଁ ମୁଁ ଦାୟୀ, ମୋର ଭୁଲ ସେଇଟା, ମୋତେ କ୍ଷମା ଦିଅନ୍ତୁ। ଏଇଭଳି ଭାବରେ କହିଛନ୍ତି। ଆମର ଆଚାର୍ଯ୍ୟ ଜଣେ କହୁଛନ୍ତି, ଭଗବାନ କ'ଣ କହିଲେ ପ୍ରକୃତରେ ଚାରି କୁମାର ବୁଝିପାରିଲେ ନାହିଁ। ଭଗବାନ କହିବାର କ'ଣ ତାଙ୍କର ତାତ୍ପର୍ଯ୍ୟ ସେମାନେ ବୁଝିପାରିଲେ ନାହିଁ, ଆମେ କ'ଣ ବୁଝିବା, ଆମେ କ'ଣ କହିବା, ଆମେ କ'ଣ ବୁଝିବା। କିନ୍ତୁ ଯାହା ହଉ, ଏତିକି ବୁଝିବା ଯେ ସିଏ ମଧ୍ୟ ଚାରି କୁମାର ମଧ୍ୟ ଭଗବାନ ପାଖରେ କ୍ଷମା ପ୍ରାର୍ଥନା କଲେ, ପ୍ରଭୁ ଆମେ ଜାଣିପାରିଲୁ ଭୁଲରେ ଆପଣଙ୍କର ସେବକଙ୍କୁ ଆମେ ଅଭିଶାପ ଦେଇଦେଲୁ। କିନ୍ତୁ ଭଗବାନ କହିଲେ, ତୁମେ ବ୍ୟସ୍ତ ହେବା ଦରକାର ନାହିଁ, ଏଇଟା ମୁଁ ଚାହୁଁଥିଲି, ମୋର ଇଚ୍ଛାରେ ଏଇଟା ହେଇଛି, କାରଣ ବୈକୁଣ୍ଠ ଲୋକରୁ କାହାର ପତନ ହୁଏ ନାହିଁ। ଭଗବତ ଗୀତା 15 ଅଧ୍ୟାୟରେ ଭଗବାନ କହିଛନ୍ତି, ଯଦ୍ଗତ୍ୱା ନ ନିବର୍ତ୍ତନ୍ତେ ତଦ୍ଧାମ ପରମଂ ମମ, ଯେଉଁଠାରେ ନ ତତ୍ ଘର୍ଷତି ସୂର୍ଯ୍ୟ ନ ଶଶାଙ୍କୁ ନ ପାବକ, ଯେଉଁଠାରେ ସୂର୍ଯ୍ୟ ବା ଚନ୍ଦ୍ର ବା ବିଜୁଳିର ଆବଶ୍ୟକତା ନାହିଁ, ସେଠି ସ୍ୱୟଂ ଉଦ୍ଭାସିତ ସେ ସ୍ଥାନ, ଏବଂ ଯେଉଁଠାକୁ ଗଲେ ଯଦ୍ଗତ୍ୱା ନ ନିବର୍ତ୍ତନ୍ତେ ତଦ୍ଧାମ ପରମଂ ମମ, ଯେଉଁଠିକୁ ଗଲେ କେହି ଫେରନ୍ତି ନାହିଁ, ସିଏ ହେଉଛନ୍ତି ଭଗବାନଙ୍କର ଚିତ୍ ଜଗତ। ଏବଂ ପ୍ରଭୁପାଦ ମହାରାଜ କହନ୍ତି ସବୁବେଳେ ଯେ ଗୋ ବ୍ୟାକ୍ ଟୁ ଗଡ୍ ହେଡ୍, ସିଏ ହେଉଛି ଆମର ଧାମ, ସିଏ ହେଉଛି ପ୍ରକୃତ ଆମର ଗୃହ। ଆମେ ଭାବୁଛେ ଆମର ସମ୍ବଲପୁର ଘର ବା ବୁର୍ଲା ଘର ଏସବୁ ଚିନ୍ତା କରୁଛେ, କିନ୍ତୁ ପ୍ରକୃତ ଘର ହେଉଛି ଆମର ସେଇଠି। ତେଣୁ ଆମେ ମାୟାର ମୋହରେ ବଶବର୍ତ୍ତୀ ହେଇ, ମାୟା ମୋହର ବଶବର୍ତ୍ତୀ ଆମର ପ୍ରକୃତ ଗୃହକୁ ଭୁଲି ଯାଇଛେ, ଆମର ପ୍ରକୃତ ପିତାଙ୍କୁ ଭୁଲି ଯାଇଛେ, ଆମର ପ୍ରକୃତ ନିଜ ଜନକୁ ଭୁଲି ଯାଇଛେ, ତେଣୁ ଆମେ ଭୌତିକ ଜଗତରେ ବିଭିନ୍ନ ଦୁଃଖ କଷ୍ଟ ଭୋଗ କରୁଛେ। ତେଣୁ ଭଗବାନ ଯେଉଁ ଲୀଳା କରନ୍ତି, ତା ଲୀଳାର ଗୋଟିଏ କାରଣ ମଧ୍ୟ ଏଇଟା, ଆମେ ଯେତେବେଳେ ଭଗବାନ ସମସ୍ତେ ଶୁଣିବା, ସେତେବେଳେ ଆମେ ଭଗବାନଙ୍କର ସ୍ମୃତି ଆମର ଜାଗ୍ରତ ହେବ, ଭଗବାନ ସହିତ ଆମର ଯେଉଁ ସମ୍ବନ୍ଧ ରହିଛି ସେ ସମ୍ବନ୍ଧ ଜାଗ୍ରତ ହେବ। ତେଣୁ ସେହି ସମ୍ବନ୍ଧରେ ଯେତେବେଳେ ଆମେ ଭଗବାନ ସହିତ ସମ୍ମତି ହେଇ ସେବା କରିବା, ସେତେବେଳେ ଆମର ସ୍ମୃତି ଫେରିଆସିବ। ତେଣୁ ସ୍ମୃତି ଫେରିଆସିଲେ ଆମେ ଭଗବାନଙ୍କର ଚିନ୍ତା କରି ଭଗବାନ ସେବା କରି ମାନେ ଅନ୍ତିମ ସ୍ତର ଅନ୍ତିମ ସ୍ତରରେ ଅନ୍ତିମ ସମୟରେ ଯେଉଁ ଶରୀର ତ୍ୟାଗ କରିବା, ସେତେବେଳେ ଭଗବାନଙ୍କ ଧାମ ପ୍ରାପ୍ତ ହେବା। ଏସବୁ ଆର ଉଦ୍ଦେଶ୍ୟ ହେଉଛି ମୂଳ, ମାନେ ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସେଇଟା, ଭଗବାନ ସବୁ ଲୀଳା କରନ୍ତି, ଆର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସେଇଟା। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ। ଏଇଭଳି ଭାବରେ ଭଗବାନଙ୍କ ନାମ ଗ୍ରହଣ କରି, ଭଗବାନଙ୍କର ସେବା କରି, ଭଗବାନଙ୍କ ଶାସ୍ତ୍ର ଅଧ୍ୟୟନ କରି, ଭଗବାନଙ୍କ ପ୍ରସାଦ ସେବନ କରି, ଆସ୍ତେ ଆସ୍ତେ ଆମେ ଆମର ଯେଉଁ ସ୍ମୃତି ରହିଛି ସେ ସ୍ମୃତି ଫେରିପାରିବା। ସେ ସ୍ମୃତି ଆମେ ଭୁଲି ଯାଇଛେ, ଆମର ଆମର ସ୍ମୃତି ବର୍ତ୍ତମାନ ନଷ୍ଟ ହୋଇଯାଇଛି। ତେଣୁ ଯାହା ହଉ, ଏଇଭଳି ଭାବରେ ଯେ ଚିତ୍ଜଗତ କାହାର ପତନ ହୁଏ ନାହିଁ, କିନ୍ତୁ ଭଗବାନଙ୍କ ଇଚ୍ଛାରେ ସେଇଟା ହେଇଛି। ତେଣୁ ଜୟ ବିଜୟ ଭଗବାନ କହିଲେ, ଦେଖନ୍ତୁ ମୋର ଇଚ୍ଛାରେ ଏଇଟା ହେଇଛି, କିନ୍ତୁ ଆପଣ ଏତିକି ତାଙ୍କୁ କୃପା କରନ୍ତୁ, ଏବଂ ସେମାନେ ବେଶୀ ଦିନ ନ ରହି ଶୀଘ୍ର ଏଠିକି ଆସିବେ। କାରଣ ଜୟ ବିଜୟଙ୍କର ମନ ଭାରି ଦୁଃଖ ହୋଇଯାଉଛି ଯେ ଚିତ୍ଜଗତ ଭଗବାନଙ୍କ ସେବାରେ ବଞ୍ଚିତ ହେଲେ, ସେଇଟା ହେଉଛି ସବୁଠାରୁ ବଡ଼ ଦୁଃଖ।
ଆମେ ଭଗବାନଙ୍କ ସେବାରେ ନିଯୁକ୍ତ ହେବା ପାଇଁ ଆମର ଦୁଃଖ ଆସୁଛି, ଆମେ ଚାହୁଁନେ ଭଗବାନ ସେବାରେ ନିଯୁକ୍ତ ହେବା ପାଇଁ, ଆମେ ମାୟା ସେବାରେ ନିଯୁକ୍ତ ହେଇ ବହୁତ ଆନନ୍ଦ ପ୍ରାପ୍ତ ହେଉଛେ। କିନ୍ତୁ ଯେଉଁମାନେ ଭଗବାନ ସେବାରେ ଆନନ୍ଦ ପ୍ରାପ୍ତ ହେଇଛନ୍ତି ସେମାନେ ଯେତେବେଳେ ଭଗବାନ ସେବାରେ ବିଚ୍ୟୁତ ହେଇଯାଉଛନ୍ତି ସେତେବେଳେ ତାଙ୍କର ଭାରି ମନ ଦୁଃଖ ହୁଏ, ଏବଂ ସେଇଟା ହେଉଛି ସବୁଠାରୁ ବଡ଼ ଦୁଃଖ। ଯେତେବେଳେ ମହାପ୍ରଭୁ ପଚାରିଥିଲେ, ଦକ୍ଷିଣାତ ଯାଇଥିଲେ, ସେତେବେଳେ ସେ ରାୟରମଣ ସେ କଥା କହୁଥିଲେ, ଭଗବାନଙ୍କ ସେବାରୁ ବିଚ୍ୟୁତ ହେବା ଏଇ ହେଉଛି ସବୁଠାରୁ ବଡ଼ ଦୁଃଖ। ତେଣୁ ଯେତେବେଳେ ଯେଉଁ ଜୟ ବିଜୟ ମନଦୁଃଖ କରୁଛନ୍ତି, ତେଣୁ ଭଗବାନ ତାଙ୍କୁ ପ୍ରାର୍ଥନା କରି କହୁଛନ୍ତି ଯେ ଆପଣ ତାଙ୍କୁ କୃପା କରନ୍ତୁ, ଯେମିତି ସେମାନେ ବେଶୀ ଦିନ ନ ରହି ଯେମିତି ଶୀଘ୍ର ଆସନ୍ତି। ତେଣୁ ଚାରିକୁମାର ତାଙ୍କୁ କହିଲେ ଯେ ତୁମେ ଭଗବାନ ସହିତ ବୈର ଭାବରେ ଯୁକ୍ତ ହୋଇକରି, ଶତ୍ରୁ ଭାବରେ ଯୁକ୍ତ ହୋଇକରି ତିନି ଜନ୍ମ ପରେ ତୁମେ ମୋ ପାଖକୁ ଆସିବ, ଆଉ ତୁମେ ଭଗବାନ ଏଇ ଭଗବଧାମକୁ ଆସିବ ଶତ୍ରୁ ଭାବରେ। ଶତ୍ରୁ ଭାବରେ ଯେମିତି ଆମେ ଦେଖିବା ହିରଣ୍ୟକଶିପୁ, ହିରଣ୍ୟାକ୍ଷ ଇତ୍ୟାଦି ଯେତେ ସବୁ ଭଗବାନ ଯୋଗୁଁ ବଦ୍ଧ କରିଛନ୍ତି, ଶତ୍ରୁ ଭାବରେ ଭଗବାନଙ୍କ ସହିତ ଯୁକ୍ତ ହୋଇଛନ୍ତି। ଆମ ନାରଦମୁନି କହିଛନ୍ତି ଭାଗବତ ସପ୍ତମ ସ୍କନ୍ଧରେ ଯେ ଯଥା ବୈରାନୁବନ୍ଧିନ ମର୍ତ୍ତନ୍ମୟତାମିୟ ନ ତଥା ଭକ୍ତିଯୋଗେନ ଇତିମେ ନିଶ୍ଚିତା ମତି। ସପ୍ତମ ସ୍କନ୍ଧ ପ୍ରଥମ ଅଧ୍ୟାୟରେ ନାରଦମୁନି ଏକଥା କହୁଛନ୍ତି, ଯେଭଳି ଆମେ ବୈର ଭାବରେ ବା ଶତ୍ରୁ ଭାବରେ ଭଗବାନଙ୍କ ସହିତ ଯୁକ୍ତ ହୋଇପାରିବା, ଯେଭଳି ଆମେ ତନ୍ମୟ ହୋଇଯିବା, ସେଭଳି ଜଣେ ଭକ୍ତି ମାର୍ଗରେ ମଧ୍ୟ ହୋଇପାରିବ ନାହିଁ। କିନ୍ତୁ ତା ଅର୍ଥ ନୁହଁ ଯେ ଆମେ ଶତ୍ରୁ ଭାବରେ ଭଗବାନଙ୍କ ସହ ଯୁକ୍ତ ହେବା, ଆମେ ଭକ୍ତି ଭାବରେ ଯୁକ୍ତ ହେବା, କାରଣ ଶତ୍ରୁ ଭାବରେ ଯୁକ୍ତ ହେଲେ ଜଣେ ଆନନ୍ଦ ପ୍ରାପ୍ତ ହୋଇପାରିବ ନାହିଁ, ସବୁବେଳେ ଦୁଃଖ ପ୍ରାପ୍ତ ହେବେ, ସବୁବେଳେ ଭୟ ପ୍ରାପ୍ତ ହେବେ, ଏଭଳି ଭାବେ ଉଦ୍ବେଗ ପ୍ରାପ୍ତ ହେବେ ସବୁବେଳେ। ତେଣୁ ଇଏ ଯେତେବେଳେ ଚାରିକୁମାର ଏଭଳିଆ କହିଲେ, ସେତେବେଳେ ଜୟ ଏବଂ ବିଜୟ ପତନ ହୋଇଗଲେ, ସେ ସେ ବୈକୁଣ୍ଠ ଲୋକରେ ହାହାକାର ମଚିଗଲା। କାରଣ ବୈକୁଣ୍ଠ ଲୋକରୁ ଜଣେ ପତନ ହେଉଛି ମାନେ ଏଇଟା ମାନେ ଅଦ୍ଭୁତ କଥା, ଏଇଟା କେବେ ହୁଏ ନାହିଁ। ତେଣୁ ଯାହା ହଉ, ଇଏ ଯେଉଁ କଶ୍ୟପ ଏବଂ ଦିତି ଅସମୟରେ ସାଙ୍ଗ କରିଥିଲେ, ସେଥିପାଇଁ ସେହି ସମୟରେ ସେ ତାଙ୍କର ଗର୍ଭରେ ଆଶ୍ରୟ ନେଇଥିଲେ। ଜୟ ଏବଂ ବିଜୟ ସେ ତାଙ୍କର ନାମ ହେଲା ହିରଣ୍ୟାକ୍ଷ ଏବଂ ହିରଣ୍ୟକଶ୍ୟପ ପରେ ତାଙ୍କର ନାମ ହୋଇଛି। କିନ୍ତୁ ଦିତି ଯେହେତୁ ଜାଣିଲେ, କାରଣ କଶ୍ୟପ କହିଲେ ତୁମେ ଯେହେତୁ ଅସମୟରେ ସାଙ୍ଗ କରିଛ ସେଥିପାଇଁ ତୁମ ଗର୍ଭରେ ଦୁଇ ଜଣ ଅସୁର ଜାତ ହେବେ, ସେ ବିଭିନ୍ନ ପ୍ରକାର ଉତ୍ପାଦ କରିବେ, ଦେବତାମାନଙ୍କୁ କଷ୍ଟ ଦେବେ, ଏଇଭଳି ଭାବରେ କହିବାରୁ ଦିତି ତାଙ୍କର ଗର୍ଭରେ ତାଙ୍କର ସନ୍ତାନମାନଙ୍କୁ ବହୁତ କାଳ ପର୍ଯ୍ୟନ୍ତ ରଖିଲେ। କିନ୍ତୁ କଶ୍ୟପମୁନି କହିଲେ ଯେ ତୁମେ ଦୁଃଖ କର ନା, ତୁମର ଯେ ପୌତ୍ର ଜାତ ହେବେ, ତୁମର ପୁତ୍ରଙ୍କର ଯେ ପୁତ୍ର ହେବେ, ସିଏ ଭଗବାନଙ୍କ ଜଣେ ବଡ଼ ଭକ୍ତ ହେବେ। ତେଣୁ ଦିତି ସେଥିପାଇଁ ବହୁତ ଆନନ୍ଦିତ ହେଲେ। କିନ୍ତୁ ଯେହେତୁ ତାଙ୍କର ପୁତ୍ରମାନେ ସମାଜରେ ଉତ୍ପାଦ ସୃଷ୍ଟି କରିବେ, ଦେବତାମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବେ, ସେଥିପାଇଁ ସିଏ ତାଙ୍କର ଗର୍ଭରେ ସନ୍ତାନକୁ ଯାତ କରିବା ପାଇଁ ଚାହୁଁନଥିଲେ। ଯେହେତୁ ଗର୍ଭରେ ସେ ଧାରଣ କଲେ, ସେଥିପାଇଁ ଭୂମଣ୍ଡଳରେ ଅନ୍ଧକାର ଛାଇଗଲା, ଦେବତାମାନେ ଆଶ୍ଚର୍ଯ୍ୟ ହୋଇଗଲେ କ'ଣ ପାଇଁ ଅନ୍ଧକାର ଯାତ ହୋଇଛି, ଅନ୍ଧକାର କାହିଁକି ସୃଷ୍ଟି ହୋଇଛି। ତେଣୁ ସେମାନେ ଯେତେବେଳେ ବ୍ରହ୍ମାଙ୍କ ପାଖକୁ ଯାଇଛନ୍ତି, ତୃତୀୟ ସ୍କନ୍ଧ ପନ୍ଦର ଅଧ୍ୟାୟରେ କଥା ବର୍ଣ୍ଣନା କରାଯାଇଛି ଯେ ବ୍ରହ୍ମା କହୁଛନ୍ତି ଯେ ଏହାର କାରଣ ହେଉଛି ଏଇଭଳି ଭାବରେ ଯେ ଯେଉଁ ବୈକୁଣ୍ଠ ଲୋକରୁ ମୋର ଯେଉଁ ଚାରି ପୁତ୍ର ଯାଇଥିଲେ ତାଙ୍କର କୋପରେ, ତାଙ୍କର ଅଭିଶାପରେ, ବୈକୁଣ୍ଠ ଲୋକରୁ ଯେଉଁ ଚାରି ଯେଉଁ ଦୁଇ ଦ୍ୱାରପାଳ ଥିଲେ ଜୟ ଏବଂ ବିଜୟ, ସେ ବର୍ତ୍ତମାନ ଦିତିଙ୍କର ଗର୍ଭରେ ଆଶ୍ରୟ ନେଇଛନ୍ତି, ସେଥିପାଇଁ ଏ ଅନ୍ଧକାର ଛାଇ ହୋଇଛି। ତେଣୁ ଯାହା ହଉ, ତାପରେ ସେ ବର୍ଣ୍ଣନା କରିଥିଲେ, ଏଇ ଚାରିକୁମାର କଥା ବର୍ଣ୍ଣନା କରିଥିଲେ। ତେଣୁ ତାପରେ ଯେତେବେଳେ ଦିତି ସନ୍ତାନ ଯାତ କରେଇଲେ, ସେତେବେଳେ ତାଙ୍କର ନାମକରଣ ହେଲା କଶ୍ୟପମୁନି ତାଙ୍କର ନାମ ଦେଇଥିଲେ ହିରଣ୍ୟାକ୍ଷ ଏବଂ ହିରଣ୍ୟକଶିପୁ। ହିରଣ୍ୟାକ୍ଷ ଯିଏକି ସାନ ଭାଇ, ତାଙ୍କ ବିଷୟରେ ବର୍ଣ୍ଣନା କରାଯାଇଛି ଭାଗବତ ତୃତୀୟ ସ୍କନ୍ଧ ତେର ଅଧ୍ୟାୟରୁ ଉଣେଇଶ ଅଧ୍ୟାୟ, ଏହି ସାତଟି ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ଯେଉଁଥିପାଇଁ ହିରଣ୍ୟକୁ ବଧ କରିବା ପାଇଁ ଭଗବାନ ଆସିଲେ, ଶୁକର ରୂପରେ ଆସିଲେ, ଭଗବାନ ଶୁକର ରୂପରେ ଆସିକରି ହିରଣ୍ୟକୁ ବଧ କରିଛନ୍ତି। ତେଣୁ ହିରଣ୍ୟକୁ ଭଗବାନ ବଧ କରିଥିବାରୁ ହିରଣ୍ୟକଶିପୁ ଭାବିଲା, ଇଏ ହେଉଛନ୍ତି ହରି ହେଉଛନ୍ତି ମୋର ଶତ୍ରୁ, ହରି ହେଉଛନ୍ତି ମୋର ଶତ୍ରୁ, ହରି ପ୍ରକୃତରେ କାହାର ଶତ୍ରୁ ନୁହନ୍ତି, ହରି ହେଉଛନ୍ତି ପ୍ରକୃତରେ ହରିଙ୍କର ଭଳି ଆଉ କେହି ମିତ୍ର ଆମର ନାହାନ୍ତି, ଭଗବାନ ଭଳି ଆଉ କେହି ମିତ୍ର ଆମର ନାହାନ୍ତି। ଶ୍ରୁହୃତ ସିଏ ସମସ୍ତଙ୍କୁ ଆମେ ଅନୁରୋଧ କରିବା, ସମସ୍ତେ ତାଙ୍କର ଫୋନ୍କୁ ସାଇଲେଣ୍ଟ ମୋଡ଼୍ ରଖନ୍ତୁ, ତାଙ୍କର ସେ ଜାଣିପାରୁନାହାନ୍ତି, ତାଙ୍କର ଟିକେ ତାଙ୍କୁ ସାହାଯ୍ୟ କରନ୍ତୁ, ସାଇଲେଣ୍ଟ ମୋଡ଼୍ ରଖନ୍ତୁ ନହେଲେ ବନ୍ଦ କରିଦିଅନ୍ତୁ। ତେଣୁ ଏଇଭଳି ଭାବରେ ସମସ୍ତଙ୍କର ଯଦି ଫୋନ୍ ବାଜିବ, ଆମର ଫୋନ୍ ବନ୍ଦ ହେଇଯିବ। କାରଣ ଆମର ଲିଙ୍କ ଯେଉଁ ହେବାର ସେଟା ଡିଷ୍ଟର୍ବ ହେଇଯିବ। କ'ଣ ଯେଉଁ କହନ୍ତି ଲିଙ୍କ ବର୍ତ୍ତମାନ ଆସିପାରୁ ନାହିଁ, ଇଣ୍ଟରପ୍ସନ୍ ହେଇଯାଇଛି, କରପ୍ସନ୍ ହେଇଯାଇଛି, କନେକ୍ସନ୍ ହେଇପାରୁନାହିଁ। ତେଣୁ ଆପଣଙ୍କର ଯଦି ଲିଙ୍କ ଲାଗିଯିବ ଆମର ଡିଲିଙ୍କ ହେଇଯିବ। ତେଣୁ କୃପା କରି ଆପଣଙ୍କର ଫୋନ୍କୁ ସବୁ ଟିକେ ସାଇଲେଣ୍ଟ ମୋଡ଼୍ ରଖନ୍ତୁ ନହେଲେ ବନ୍ଦ କରନ୍ତୁ, କିଛି ସମୟ ଭଗବାନ କଥା ଶ୍ରବଣ କରନ୍ତୁ। ଭୌତିକ ଜଗତ ଆମେ ତ ଏଇଭଳି ଭାବରେ ରହିଛେ, ଭଗବାନ କଥା ଭୁଲି ଯାଇକିରି ବହୁତ ଦୁଃଖ କଷ୍ଟରେ ରହିଛେ, ସେଥିପାଇଁ ଭଗବାନ ବ୍ୟବସ୍ଥା କରିଛନ୍ତି। କିନ୍ତୁ ଏଠି ଯଦି ଆସିବା ଆମେ ସେଇ ପୁଣି ଲିଙ୍କ ରଖିବା, ତାହେଲେ ଆମର ଯେଉଁ ଲିଙ୍କ ରହିଛି ସେ ଲିଙ୍କଟା ଡିଲିଙ୍କ ହେଇଯିବ। ତେଣୁ ଯାହା ହଉ, ଏ ଯେଉଁ ଭଗବାନ କଥା ଚାଲିଛି ଯେ ହିରଣ୍ୟାକ୍ଷ ଏବଂ ହିରଣ୍ୟାକ୍ଷକୁ ତାଙ୍କର ନାମ ହେଲା ଭଗବାନ ଶୁକର ରୂପରେ ଆସି ହିରଣ୍ୟାକ୍ଷକୁ ବଧ କରିଥିଲେ। ଏଇଟା ହେଉଛି ପଞ୍ଚମ ମନୁଙ୍କ ସମୟର ଘଟଣା, ରୈବତ ମନୁଙ୍କ ସମୟରେ ଏଇ ଘଟଣାଟି ହୋଇଥିଲା। ତେଣୁ ବର୍ତ୍ତମାନ ଯେଉଁ ଘଟଣାଟି ହେଉଛି ଷଷ୍ଠ ମନୁଙ୍କ ସମୟରେ, ତେଣୁ ହିରଣ୍ୟାକ୍ଷକୁ ଚିନ୍ତା କଲା, ଇଏ ହେଉଛନ୍ତି ଭଗବାନ, ଇଏ ହରି, ଇଏ ହେଉଛନ୍ତି ମୋର ଶତ୍ରୁ। ଯଦିଓ ସିଏ ସମସ୍ତଙ୍କର ମିତ୍ର, କିନ୍ତୁ ତଥାପି ସେ ଦେବତା ପକ୍ଷରେ ରହି ଦେବତାମାନଙ୍କ ଦ୍ୱାରା ବଶୀଭୂତ ହୋଇ ସେ ଆମ ବିରୁଦ୍ଧରେ କାର୍ଯ୍ୟ କରୁଛନ୍ତି। ଏଇଭଳି ଭାବରେ ସେ ଚିନ୍ତା କରି ହରିଙ୍କୁ ବିରୁଦ୍ଧରେ ଶତ୍ରୁତା ଆଚରଣ କଲେ। ତେଣୁ ତାଙ୍କ ରାଜ୍ୟର ଘୋଷଣା କରିଦେଲେ, କେହି ଭଗବାନଙ୍କ ନାମ ଜପ କରିବେ ନାହିଁ, ହରେ କୃଷ୍ଣା ହରେ କୃଷ୍ଣା 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 ହରେ ହରେ, ହରେ ରାମ 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 ହରେ, ଭଗବାନଙ୍କ ନାମ ଜପ କରିପାରିବେ ନାହିଁ। ବର୍ତ୍ତମାନ ମଧ୍ୟ ପବ୍ଲିକଲି ଆମର ସବୁ କେତେକ ଦେଶ ରହିଛି, ସେମାନେ ପବ୍ଲିକଲି କରିପାରୁନାହାନ୍ତି। ଆରବ କଣ୍ଟ୍ରିମାନଙ୍କରେ, ମୁସଲମାନ କଣ୍ଟ୍ରିମାନଙ୍କରେ ପବ୍ଲିକଲି ସେମାନେ କରିପାରୁନାହାନ୍ତି, ଅଣ୍ଡରଗ୍ରାଉଣ୍ଡରେ ସବୁ ଭଗବାନ କଥା ଚାଲିଛି। କିନ୍ତୁ ଯାହା ହଉ, ଏଭଳି ଭାବରେ ତାଙ୍କ ରାଜ୍ୟରେ ଘୋଷଣା କରିଦେଲେ, କେହି ଭଗବାନ ବିଷ୍ଣୁଙ୍କର ଜପ କରିବେ ନାହିଁ, ଭଗବାନ ହେଉଛନ୍ତି ମୁଁ, କେହି ଭଗବାନ ନାହାନ୍ତି। ହରି ଯେଉଁ ଥିଲେ, ଆମର ଯେତେବେଳେ ଭଗବାନ ବାମନଙ୍କ ଉପରେ ଆସିଥିଲେ ସେ କଥା ସେ କହୁଥିଲେ, ଏ ପ୍ରହ୍ଲାଦଙ୍କର ପୌତ୍ର ଯେ ବଳି, ତାଙ୍କୁ ସେ କଥା କହିଥିଲେ, କହିଲେ ତୁମର ବଂଶରେ ଯେଉଁ ଆସିଥିଲେ ହିରଣ୍ୟକଶିପୁ ଏତେ ଶକ୍ତିଶାଳୀ ଥିଲେ, ସେ ବୈକୁଣ୍ଠକୁ ଯାଇକରି ବିଷ୍ଣୁକୁ ହତ୍ୟା କରିବା ପାଇଁ ଯାଇଥିଲେ। ତେଣୁ ବିଷ୍ଣୁ ଡରି ଯାଇକରି ତାଙ୍କର ନାସିକା ଭିତରେ, ତାଙ୍କ ହୃଦୟ ଭିତରେ ପଶିଗଲେ, ଡରିକି ରହିଗଲେ। ତେଣୁ ହିରଣ୍ୟକଶିପୁ ଡିକ୍ଲାର କଲା, ଘୋଷଣା କଲା ଯେ ଭଗବାନ କେହି ନାହାନ୍ତି, ସେ ମୃତ ହୋଇଯାଇଛନ୍ତି, ଯଦି କିଏ ଭଗବାନ ସେ ହେଉଛନ୍ତି ମୁଁ। ଭଗବତ ଗୀତା ଷୋଡ଼ଶ ଅଧ୍ୟାୟରେ ସେ କଥା ଭଗବାନ କହିଛନ୍ତି, ଇଏ ଅସୁର ସ୍ୱଭାବ ସମ୍ପନ୍ନ ବ୍ୟକ୍ତିଙ୍କର ଲକ୍ଷଣ, ଈଶ୍ୱର ହମ୍ ଅହମ୍ ଭୋଗୀ ଶୁଦ୍ଧ ହମ୍ ବଡ଼ବାନ ସୁଖୀ, ଅସତ୍ୟଙ୍ଗ ପ୍ରତିଷ୍ଠମ୍ ତେ ଜଗତ ଆହୁର ଅନିଶ୍ୱରମ୍, ଏ ଜଗତରେ କେହି ଈଶ୍ୱର ନାହାନ୍ତି, ଆଉ ଯଦି କିଏ ଈଶ୍ୱର ଅଛନ୍ତି ସିଏ ହେଉଛି ମୁଁ ଈଶ୍ୱର ହମ୍, ଏବଂ ମୋର ଅନୁସାରେ ସମସ୍ତେ କାର୍ଯ୍ୟ କରିବେ, ଭଗବାନଙ୍କର ହରିଙ୍କର କେହି ଭଜନ କରିବେ ନାହିଁ, ଏଇଭଳି ଭାବେ ଘୋଷଣା କରିଦେଇଥିଲେ। ତେଣୁ ସାଧୁ ସନ୍ଥମାନେ ବହୁତ ମନ ଦୁଃଖରେ, ଦେବତାମାନେ କାହିଁକି ନା ହିରଣ୍ୟକଶିପୁ ଏସବୁ ବର ପ୍ରାପ୍ତ ହୋଇଥିଲା, ଯେହେତୁ ଆମର କମ୍ ସମୟ ରହିଛି ଆମେ ଠିକ୍ ଭାବରେ କହିପାରୁନେ, ଯେତିକି ଯାହା ମନେ ପଡ଼ୁ ସେଇଟା ଆମେ କହିବା, ଡିଲିଙ୍କ ହେଇଯାଉଛି ଆମର ଭଗବାନଙ୍କ କଥାରେ, ସହିତ ଲିଙ୍କ ହେଲା ବେଳକୁ ଆପଣମାନଙ୍କ ଯେଉଁ ଫୋନ୍ ରହୁଛି ଆମର ଡିଲିଙ୍କ ହେଇଯାଉଛି କଥା। ତେଣୁ ଯାହା ହଉ, ତେଣୁ ଏ ଯେଉଁ କଥା ରହିଛି ବିରାଟ ପ୍ରସଙ୍ଗ, ଆମେ ତାକୁ ସର୍ଟକଟ୍ କଲାବେଳକୁ ଆମକୁ ସର୍ଟକଟ୍ କରିବୁନି। ତେଣୁ ହିରଣ୍ୟକଶିପୁ ସିଏ ବ୍ରହ୍ମାଙ୍କ ବଳରେ ବଳିଆନ ହୋଇଯାଇଥିଲେ, ଏତେ ତପସ୍ୟା କରିଥିଲେ, ମନ୍ଦର ପର୍ବତରେ ଯାଇ ତପସ୍ୟା କରୁଥିଲେ, ଏତେ ତପସ୍ୟା କରିଥିଲେ ଦେବତାମାନେ ମଧ୍ୟ ପ୍ରମାଦ ଗଣିଲେ, ଏତେ ତପସ୍ୟା କଲେ, ଜଣେ ତପସ୍ୟା କଲା ମାନେ ଇନ୍ଦ୍ରଙ୍କର ଭୟ ଆସିଯିବ, କାରଣ ତାଙ୍କର ପୋଷ୍ଟ ଚାଲିଯିବ, ଏଇଭଳି ତାଙ୍କର ଭୟ ଆସିବ। ତେଣୁ ଦେବତାମାନେ ଏବଂ ସମସ୍ତେ ଯାଇ ଭଗବାନଙ୍କୁ ପ୍ରାର୍ଥନା କଲେ। ହଁ, ତା ପୂର୍ବରୁ ସିଏ ମନ୍ଦର ପର୍ବତରେ ଯେତେବେଳେ ତପସ୍ୟା କରୁଥିଲେ ସେତେବେଳେ ବ୍ରହ୍ମା ଆସି ପହଞ୍ଚିଲେ, ବ୍ରହ୍ମା ଯେତେବେଳେ ପହଞ୍ଚିଲେ ମନ୍ଦର ପର୍ବତରେ ସେତେବେଳେ କିଛି ଶୁଣିପାରିଲେ, ଦେଖିପାରିଲେ ନାହିଁ, ଇଏ ହିରଣ୍ୟକଶିପୁ ବ୍ରହ୍ମାଙ୍କର ଭଜନ କରୁଥିଲେ, ବ୍ରହ୍ମାଙ୍କର ଆରାଧନା କରୁଥିଲେ। ଆ ଦ୍ୱାରା ଏଇଟା ମଧ୍ୟ ଆମ ଅବଶ୍ୟ ଆମେ ମଧ୍ୟ ବ୍ରହ୍ମାଙ୍କର ପରମ୍ପରାରେ ଆସୁଛେ, ଆମର ପରମ୍ପରା ହେଉଛି ବ୍ରହ୍ମ ମାଧ୍ୟ ଗୌଡ଼ିଏ ସମ୍ପ୍ରଦାୟ, ବ୍ରହ୍ମାଙ୍କର ପରମ୍ପରାରେ ଆମେ ଆସୁଛେ। କିନ୍ତୁ ଇଏ ଲୀଳା ଦ୍ୱାରା ଆମକୁ ଏଇଟା ଗୋଟେ ଶିକ୍ଷା ମିଳୁଛି, ଆମେ ଯଦି ଆରାଧନା କରିବା, ହିରଣ୍ୟକଶିପୁ ବିଫଳ ହୋଇଗଲା, ହିରଣ୍ୟକଶିପୁ ବ୍ରହ୍ମାଙ୍କର ଆରାଧନା କରି ବିଫଳ ହୋଇଗଲା, କାରଣ ସେ ଚାହୁଁଥିଲା ଅମର ହେବା ପାଇଁ। ପ୍ରକୃତରେ କେହି ମୃତ୍ୟୁ ଚାହାନ୍ତି ନାହିଁ, ସମସ୍ତେ ଅମର ହେବା ପାଇଁ ଚାହାନ୍ତି, କାରଣ ପ୍ରକୃତରେ ଆମର ମୃତ୍ୟୁ ନାହିଁ, ଯେହେତୁ ଆମେ ଭୌତିକ ଶରୀର ଧାରଣ କରୁଛୁ ସେଥିପାଇଁ ଆମକୁ ମୃତ୍ୟୁ ନେବାକୁ ଗ୍ରହଣ କରିବାକୁ ପଡ଼ୁଛି। କିନ୍ତୁ ଯାହା ହଉ ଆମେ ଏତିକି ଶିକ୍ଷା କରିବା ହିରଣ୍ୟକଶିପୁ ଠାରୁ ଯେ ହିରଣ୍ୟକଶିପୁ ଯେଉଁ ଅମର ହେବା ପାଇଁ ଚାହୁଁଥିଲା, ବ୍ରହ୍ମାଣ୍ଡରୁ ବର ପ୍ରାପ୍ତ ହୋଇଥିଲା, ବ୍ରହ୍ମା କହିଲେ ମୁଁ ତୁମକୁ ଅମର ବର ଦେଇପାରିବି ନାହିଁ, କିନ୍ତୁ ଭଗବାନ ଅମର ବର ପ୍ରଦାନ କରିପାରିବେ ଆମକୁ, ଭଗବାନ ଆମକୁ ଅମର ବର ପ୍ରଦାନ କରିପାରିବେ। କେମିତି ପ୍ରଦାନ କରିବେ? ଆମେ ଏଇ ଭଗବାନ କଥା ଶୁଣି ଆମେ ଅମର ହୋଇଯିବା। ଇଏ ହେଉଛି ଭଗବାନଙ୍କ କଥାର ମହାତ୍ମ୍ୟ। ଭଗବାନ କଥା ଜଣେ ଯେତେବେଳେ ଶୁଣିବେ, ସତାଂ ପ୍ରସଙ୍ଗାନ ମମ ବୀର୍ଯ୍ୟ ସମ୍ବିଦୋ ଭବନ୍ତି ହୃତ୍କର୍ଣ୍ଣର ସାୟନ କଥା ତଜ୍ଜୋଷଣାତ୍ ଆସୁ ଅପବର୍ଗ ବଟ୍ମନି ଶ୍ରଦ୍ଧା ରତି ଭକ୍ତି ଅନୁକ୍ରମିଷ୍ୟତି। କେବଳ ଭଗବାନ କଥା ଶୁଣିଲେ ଜଣେ ଅମର ହୋଇଯିବେ। ଏକଥା ଭଗବାନଙ୍କର ଜଣେ ଅବତାର କପିଳଦେବ ତାଙ୍କର ମା ଦେବହୂତି କହୁଛନ୍ତି, ତୃତୀୟ ସ୍କନ୍ଧ 25 ଅଧ୍ୟାୟରେ କହିଛନ୍ତି। ତେଣୁ ଭଗବାନ ଆମେ କଥା ଶୁଣୁଛେ, ସତାନ ପ୍ରସଙ୍ଗାନ ମମ ବୀର୍ଯ୍ୟ ସମ୍ବିଦୋ, ଭଗବାନ କଥା ଏତେ ବୀର୍ଯ୍ୟବାନ ରହିଛି, ଏତେ ତାର ଶକ୍ତି ରହିଛି ଭଗବାନ କଥାରେ। ଭବନ୍ତି ହୃତ୍କର୍ଣ୍ଣର ସାୟନ କଥା, ଏ କଥା ଶୁଣିଲା ମାନେ ହୃଦୟକୁ ଏବଂ କର୍ଣ୍ଣକୁ ଆନନ୍ଦ ପ୍ରଦାନ କରିବ, ଏବଂ ଖାଲି ଯେ ଆନନ୍ଦ ପ୍ରଦାନ କରିବ ତାହା ନୁହଁ, ତଜ୍ଜୋଷଣ ଆସୁ ଅପବର୍ଗ ବର୍ତ୍ତମାନି। ଏ କଥା ଶୁଣିବା ମାତ୍ରେ ସେମାନେ ଅମର ରାସ୍ତାରେ ଚାଲିବେ, ଅପବର୍ଗ ରାସ୍ତାରେ ଚାଲିବେ। ଅପବର୍ଗ ରାତ୍ରରେ ମୃତ୍ୟୁ ରହିଛି, ଅପବର୍ଗ ରାତ୍ରରେ ମୃତ୍ୟୁ ନାହିଁ, ଅମୃତକୁ ଅମୃତ ପ୍ରାପ୍ତ ହେବେ, ସେମାନେ ଅମରତା ପ୍ରାପ୍ତ ହେବେ। କେବଳ ଭଗବାନ କଥା ଶୁଣିଲେ ଜଣେ ଅମରତା ପ୍ରାପ୍ତ ହୋଇଯିବ, ତେବେ କଥା ଅମୃତମ ବୋଲି କୁହାଯାଉଛି। ଭଗବାନ କଥା ହେଉଛି ଅମୃତ, ଏ ଅମୃତ ପ୍ରଦାନ କରିବ। ତେଣୁ ଆମେ ଯଦି ଆରାଧନା କରିବା, ଆମେ କୌଣସି ଦେବାଦେବୀଙ୍କର ଆରାଧନା କରି ଆମେ ଭଗବାନଙ୍କର ଆରାଧନା କରିବା, ତାହେଲେ ଆମେ ଅମରବର ପ୍ରାପ୍ତ ହେବା। ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ ହରେ ହରେ। ଏ ମନ୍ତ୍ରର ଶକ୍ତି ରହିଛି, କିନ୍ତୁ ହିରଣ୍ୟକଶିପୁ ସେ ଚିନ୍ତା କରୁଥିଲା ଅମର ହେବା ପାଇଁ ବ୍ରହ୍ମାଙ୍କର ପ୍ରାର୍ଥନା କରୁଥିଲେ, ବ୍ରହ୍ମାଙ୍କର ମନ୍ତ୍ର ଜପ କରୁଥିଲେ, ଓଂ ବ୍ରହ୍ମଣେ ନମଃ କହିକିରି। ତେଣୁ ବ୍ରହ୍ମା ଯେତେବେଳେ ଆସି ପହଞ୍ଚିଲେ ତାଙ୍କୁ ଦେଖିପାରିଲେ ନାହିଁ, କାରଣ ବହୁତ ବର୍ଷ ତପସ୍ୟା କରି ତାଙ୍କ ଶରୀର ନଷ୍ଟ ହୋଇଗଲାଣି, ଉଇ ଉଙ୍କା ହୋଇଯାଇଛି, ଦେଖାଯାଉନି ତାଙ୍କ ଶରୀର ଦେଖାଯାଉନି, କିନ୍ତୁ ଶବ୍ଦ ଆସୁଛି। ତେଣୁ ବ୍ରହ୍ମା ଜାଣିପାରିଲେ ଏଇଠି ହିରଣ୍ୟକଶିପୁ ରହିଛି, ତାଙ୍କର କମଣ୍ଡଳରୁ ମନ୍ତ୍ର ଜଳ ଯେତେବେଳେ ଛିଞ୍ଚିଦେଲେ ସେତେବେଳେ ସେ ଗୋଟେ ସୁନ୍ଦର ଶରୀର ପ୍ରାପ୍ତ ହେଲେ, ବ୍ରହ୍ମାଙ୍କର ପରର ବଳିବାନ ହୋଇଗଲେ ସେ। ତେଣୁ ହିରଣ୍ୟକଶିପୁ ଚାହୁଁଥିଲେ ଯେ ପ୍ରଭୁ ମୋତେ ବରଦ ଦେବେ, ଯଦି ଦାସ୍ୟାନ୍ ଅଭିମତାନ୍ ବରାନ୍ ମେ ବରଦୋତ୍ତମ କ'ଣ ଭୂତେବ୍ୟ ତତ୍ ବିଶିଷ୍ଟବ୍ୟ ମୃତ୍ୟୁ ମା ଭୂ ମମ ପ୍ରଭୁ, ପ୍ରଭୁ ମୋତେ ଅମରତା ପ୍ରଦାନ କରନ୍ତୁ, ମୁଁ ଚାହୁଁଛି ଅମର ହେବା ପାଇଁ। ତେଣୁ ବ୍ରହ୍ମା କହିଲେ ମୁଁ ତ ନିଜେ ଅମର ନୁହଁ, ମୁଁ ନିଜେ ଅମର ପ୍ରଦାନ କରିବି। ତେଣୁ ହିରଣ୍ୟକଶିପୁ ଏଭଳି ବର ମାଗିଲେ ଯେମିତି ସେ ଅମର ହୋଇଗଲେ ବୋଲି ଚିନ୍ତା କଲେ। କ'ଣ ସବୁ ବର ମାଗିଥିଲେ? ସପ୍ତମ ସ୍କନ୍ଧ 3 ଅଧ୍ୟାୟରେ ସବୁ ବର୍ଣ୍ଣନା କରାଯାଇଛି। ଦିନରେ ମରିବି ନାହିଁ କି ରାତିରେ ମରିବି ନାହିଁ, ଠିକ୍ ଅଛି ତଥାସ୍ତୁ। ତାପରେ ଭୂମିରେ ମରିବି ନାହିଁ କି ଜଳରେ ମରିବି ନାହିଁ କି ଆକାଶରେ ମରିବି ନାହିଁ, ମାଆଙ୍କର ଠିକ୍ ଅଛି, କେତେ ବର ମାଗୁଛୁ ମାଗ ଅମର ହେବା ପାଇଁ। ସେ କହୁଛନ୍ତି ଆପଣଙ୍କର ସୃଷ୍ଟିରେ କୌଣସି ଜୀବ ଦ୍ୱାରା ମୁଁ ମୃତ୍ୟୁବରଣ କରିବି ନାହିଁ, ଭୂତେଭ୍ୟ ତ ବିଶିଷ୍ଟଭ୍ୟ ମୃତ୍ୟୁ ମା ଭୂ ମମ ପ୍ରଭୁ, ଆପଣଙ୍କ ସୃଷ୍ଟିରେ କାହା ଦ୍ୱାରା ମୁଁ ମୃତ୍ୟୁବରଣ କରିବି ନାହିଁ, ବମାଙ୍କର ଠିକ୍ ଅଛି ଅସ୍ତୁ। ନାନ୍ତର୍ ବହି ଦିବା ମୁଁ ଅନ୍ତର ମାନେ ଭିତରେ ମରିବି ନାହିଁ କି ବାହାରେ ମରିବି ନାହିଁ, ଅନ୍ତର୍ ବହି ଦିବା ନକ୍ତମ ଦିବେଶରେ ମରିବି ନାହିଁ କି ରାତିରେ ମରିବି ନାହିଁ, ତଥା ଅସ୍ତୁ। ଅନ୍ୟସ୍ମାଦପି ଚାୟୁଧେଇ ଅନ୍ୟ କୌଣସି ଆୟୁଧରେ ମଧ୍ୟ ମୁଁ ମୃତ୍ୟୁବରଣ କରିବି ନାହିଁ, ଠିକ୍ ଅଛି ଆଉ କ'ଣ ଦରକାର? ନା ନ ଭୂମୌ ନା ଆମ୍ବରେ ଭୂମିରେ ମରିବି ନାହିଁ କି ଆକାଶରେ ମରିବି ନାହିଁ, ତଥା ଅସ୍ତୁ। ଏତିକି ନା ଆଉ କ'ଣ? ନା ଆଉ ଅଛି ନା କ'ଣ? ନା ମୃତ୍ୟୁ ନା ନରେଇ ବା ନରେଇ ନ ଭୋଗେଇ ରପି ମୁଁ ମନୁଷ୍ୟ ଦ୍ୱାରା ମରିବି ନାହିଁ କି ପଶୁ ଦ୍ୱାରା ମରିବି ନାହିଁ, କାରଣ ଭଗବାନ ରାମଚନ୍ଦ୍ର ହତ୍ୟା କରିଦେଇଥିଲେ ରାବଣଙ୍କୁ, ସେଇ ରାବଣ ହୋଇଥିଲେ, ପରେ ଆସିବେ ସେ କଥା ବର୍ଣ୍ଣନା କରାଯିବ, ତେତା ଯୁଗର କଥା, ଇଏ ସତ୍ୟ ଯୁଗର ଘଟଣା। ଏବଂ ପଶୁ ରୂପରେ ଭଗବାନ ଶୁକ୍ରଦେବ ରୂପରେ ଆସି ତାଙ୍କର ଭାଇକୁ ହତ୍ୟା କରିଛନ୍ତି, ନା ଏତିକି ନା ଆଉ କ'ଣ ଦରକାର? ନା ନା ଏପଟକୁ ଆଉ ଟିକେ ଅଛି ନା କ'ଣ? ନା ବ୍ୟସୁଭି ଅସୁମଦ ଭି ବା କୌଣସି ଜୀବନ୍ତ ପଦାର୍ଥ ଦ୍ୱାରା ବା ମୃତ ପଦାର୍ଥ ଦ୍ୱାରା ମୁଁ ମୃତ୍ୟୁବରଣ କରିବି ନାହିଁ, ଠିକ୍ ଅଛି ଆଉ କ'ଣ ନା ସୁର ଅସୁର ବା ଦେବତାମାନଙ୍କ ଦ୍ୱାରା ବା ଅସୁରମାନଙ୍କ ଦ୍ୱାରା କାହା ଦ୍ୱାରା ମୁଁ ମୃତ୍ୟୁବରଣ କରିବି ନାହିଁ ତଥାସ୍ତୁ। ଆଉ କ'ଣ ନା ମହୋ ରୋଗୀ ବିଶାଳ ବିଶାଳ ଯେଉଁ ସର୍ପ ଅଛନ୍ତି ତାଙ୍କ ଦ୍ୱାରା ମୁଁ ମୃତ୍ୟୁବରଣ କରିବି ନାହିଁ ତଥାସ୍ତୁ। ଏତିକି ନା ଆଉ କ'ଣ ଅଛି ନା ଅପ୍ରତିଦ୍ୱନ୍ଦ୍ୱତା ଯୁଦ୍ଧେ, ଯୁଦ୍ଧରେ ମୋ ସହିତ କେହି ପ୍ରତିଦ୍ୱନ୍ଦ୍ୱତା କରିପାରିବେ ନାହିଁ, ଯୁଦ୍ଧରେ ମୋ ସହିତ କେହି ମୋତେ କେହି ଜିତିପାରିବେ ନାହିଁ। ଠିକ୍ ଅଛି। ଐକ୍ୟପତ୍ୟଙ୍କ ଦେହିନା ଏବଂ ସବୁ ଯେତେ ସିଦ୍ଧି ସବୁ ରହିଛି, ଅଷ୍ଟାଙ୍ଗ ଯୋଗ ସିଦ୍ଧି ରହିଛି, ସେ ସିଦ୍ଧି ମଧ୍ୟ ସେ କାମନା କରିଥିଲେ। ତେଣୁ ବ୍ରହ୍ମା ଏଇ ଯେଉଁ ସବୁ ବର ପ୍ରଦାନ କରିଥିଲେ, ଏ ବର ଜଣେ ସାଧାରଣ ଭାବରେ ପ୍ରାପ୍ତ ହୋଇପାରିବେ ନାହିଁ, ଏତେ ସବୁ ସିଏ ଭାବିଲେ ମୁଁ ନିଶ୍ଚିନ୍ତ ଅମର ହୋଇଗଲି। ତେଣୁ ଏତେ ସବୁ ଅତ୍ୟାଚାର ଆହ୍ୱାନ କଲେ, କ'ଣ ଅତ୍ୟାଚାର କଲେ ନା ଦେବତାମାନଙ୍କର ନିୟମକୁ ସବୁ ଭଙ୍ଗ କରିଦେଲେ। ଦେବତାମାନେ ଯେଉଁ ଆମର କୁହାଯାଇଛି ଦେବତାମାନଙ୍କର ବିରୁଦ୍ଧ ସବୁବେଳେ ଅସୁରମାନେ ସବୁ କାର୍ଯ୍ୟ କରିବେ, ଦେବତାମାନଙ୍କ ବିରୁଦ୍ଧ ସବୁ କରିବେ। ତେଣୁ ଦେବତାମାନଙ୍କ ଯେଉଁ ନିୟମ ରହିଛି ଶାସ୍ତ୍ର ନିୟମକୁ ଉଲ୍ଲଂଘନ କରିଦେଲେ। ବର୍ତ୍ତମାନ ଆମର ବୈଜ୍ଞାନିକମାନେ ମଧ୍ୟ ସେଇଭଳି ଭାବରେ ଉଲ୍ଲଂଘନ କରିବା ପାଇଁ ଚେଷ୍ଟା କରୁଛନ୍ତି। ଭଗବାନ କହିଲେ ଉର୍ଦ୍ଧ୍ୱଂ ଗଚ୍ଛନ୍ତି ସତ୍ୟସ୍ଥା, ମଧ୍ୟ ତିଷ୍ଠନ୍ତି ରାଜସା, ଜଗନ୍ୟ ଗୁଣ ବୁଦ୍ଧିସ୍ଥା, ଅଧୋ ଗଚ୍ଛନ୍ତି ତାମସା। ଯେଉଁମାନେ ପୁଣ୍ୟ କାର୍ଯ୍ୟ କରିବେ ସେମାନେ ଉର୍ଦ୍ଧ୍ୱ ଲୋକକୁ ଯିବେ, ଉନ୍ନତ ଲୋକକୁ ଯିବେ। ଆପଣମାନେ ଜାଣିଥିବେ ରାବଣ ଚିନ୍ତା କରୁଥିଲା ଗୋଟେ ସିଡ଼ି ଲଗେଇଦେବ, ବିନା ପୁଣ୍ୟକର୍ମରେ ଜଣେ ସ୍ୱର୍ଗ ଲୋକକୁ ଯିବେ। ସେମିତି ଇଏ ମଧ୍ୟ ହିରଣ୍ୟକଶିପୁ ମଧ୍ୟ ଏତେ ଶକ୍ତିଶାଳୀ ହୋଇଯାଇଥିଲେ, ଦେବତାମାନଙ୍କର ସମସ୍ତ ଶକ୍ତିକୁ ସେ ନେଇଯାଇଥିଲେ। ତେଣୁ ସିଏ କହୁଥିଲେ ଯେ ପୁଣ୍ୟ କାର୍ଯ୍ୟ କରିବା, ଯେଉଁମାନେ ପାପ କାର୍ଯ୍ୟ କରୁଛନ୍ତି ସେମାନେ ଯିବେ ସ୍ୱର୍ଗ ଲୋକକୁ, ଯେଉଁମାନେ ପୁଣ୍ୟ କାର୍ଯ୍ୟ କରୁଛନ୍ତି ସେମାନେ ଯିବେ ନର୍କକୁ। ସବୁ ନିୟମକୁ ସବୁ ବଦଳେଇ ଦେଇଥିଲେ। ତେଣୁ ଦେବତାମାନେ ଯାଇ ଭଗବାନ ପ୍ରାର୍ଥନା କଲେ, ପ୍ରଭୁ ଏଇଭଳି ଭାବରେ ହିରଣ୍ୟକଶିପୁ ଅତ୍ୟାଚାର ଆମକୁ ରକ୍ଷା କରନ୍ତୁ। ତେଣୁ ଭଗବାନ କହିଲେ ଠିକ୍ ଅଛି, ଯଦା ଦେବେଷୁ ବେଦେଷୁ ଗୋଷୁ ବିପ୍ରେଷୁ ସାଧୁଷୁ ଧର୍ମେ ମହିଚ ବିଦ୍ୱେଷ ସ୍ୱଭା ଆସୁ ବିନେଶ୍ୱତି। ଦେଖନ୍ତୁ ଦେବତାମାନେ, ଜଣେ ଯେତେବେଳେ ଦେବତାମାନଙ୍କ ବିରୁଦ୍ଧରେ, ବେଦ ବିରୁଦ୍ଧରେ, ଗାଭୀମାନଙ୍କୁ, ବିପ୍ରମାନଙ୍କୁ, ସାଧୁମାନଙ୍କୁ ଏବଂ ଧର୍ମକୁ ବିଦ୍ୱେଷ କରିବ, ସେ ନିଶ୍ଚିନ୍ତ ଭାବରେ ବିନାଶ କରିବ। ତେଣୁ ହିରଣ୍ୟକଶିପୁ ଯେତେବେଳେ ତାର ପୁତ୍ର ପ୍ରହ୍ଲାଦ ପ୍ରତି ଦୃଢ଼ ଆଚରଣ କରିବ, ସେତେବେଳେ ସେ ବିନାଶ ପ୍ରାପ୍ତ ହେବ, ଏ କଥା ଭଗବାନ କହିଥିଲେ। ତେଣୁ ଯାହା ହଉ, ଆ ଭିତରେ କ'ଣ ହେଇଛି ନା ଘଟଣା, ଯେ ଯେତେବେଳେ ଚାଲିଯାଇଥିଲେ ହିରଣ୍ୟକଶିପୁ ମନ୍ଦର ପର୍ବତକୁ ତପସ୍ୟା କରିବା ପାଇଁ, ସେତେବେଳେ ଦେବତାମାନେ ଆସି ହିରଣ୍ୟକଶିପୁଙ୍କର ରାଜଧାନୀକୁ ଲୁଣ୍ଠନ କରି ତାଙ୍କର ପତ୍ନୀ କୟାଧୁକୁ ବାନ୍ଧିକି ନେଇଯାଇଥିଲେ। ତେଣୁ କୟାଧୁକ ଗର୍ଭରେ ପ୍ରହ୍ଲାଦ ଥିଲେ। ତେଣୁ ପ୍ରହ୍ଲାଦ ତାଙ୍କ ମା ବିକଳ ହେଇକରି କ୍ରନ୍ଦନ କରୁଥିଲେ, କିନ୍ତୁ କେହି ତାଙ୍କୁ ରକ୍ଷା କରିପାରୁନଥିଲେ। କିନ୍ତୁ ସେହି ସମୟରେ ନାରଦମୁନି ଆସି ପହଞ୍ଚିଲେ ଏବଂ ନାରଦମୁନି ଦେଖିଲେ ଯେତେବେଳେ ଏଇଭଳି ଭାବରେ ଗୋଟେ ସ୍ତ୍ରୀ କ୍ରନ୍ଦନ କରୁଛନ୍ତି, ସେତେବେଳେ ସେ ଇନ୍ଦ୍ରଙ୍କୁ ପଚାରିଲେ, ତୁମେ କାହିଁକି ପରସ୍ତ୍ରୀକୁ ଅପହରଣ କରୁଛ ନା ଆମେ ତାଙ୍କର ଗର୍ଭରେ ଯେଉଁ ସନ୍ତାନ ରହିଛି, ଅସୁର ସନ୍ତାନ, ହିରଣ୍ୟକଶିପୁର ସନ୍ତାନ, ସେ ଜନ୍ମ ହେଲେ ଆମେ ତାକୁ ହତ୍ୟା କରିବୁ। ତେଣୁ ନାରଦମୁନି କହିଲେ ନା, ତୁମେ ତାକୁ ହତ୍ୟା କରିପାରିବ ନାହିଁ, କାରଣ ସେ ହେଉଛନ୍ତି ଭଗବାନଙ୍କର ଅନନ୍ତ ଅନୁଚରଣ ବଳି, ସେ ହେଉଛି ଭଗବାନଙ୍କର ନିତ୍ୟ ସେବକ, ସେ ତୁମେ ତାକୁ ହତ୍ୟା କରିପାରିବ ନାହିଁ। ତେଣୁ ଯେତେବେଳେ ନାରଦମୁନିଠାରୁ ଏଇଭଳି ଭାବରେ ଶୁଣିଲେ, ସେ ତାଙ୍କର ମାଆଙ୍କୁ ପ୍ରଦକ୍ଷିଣ କରି, କୟାଧୁକୁ ପ୍ରଦକ୍ଷିଣ କରି ଚାଲିଗଲେ। ତେଣୁ ନାରଦମୁନି କୟାଧୁକୁ ନେଇ ତାଙ୍କର ଆଶ୍ରମରେ ରଖି ତାଙ୍କୁ ଭଗବାନ କଥା କହୁଥିଲେ। ଆମେ ଯେତେ ଇସ୍କନ ଯେତେ ଆଶ୍ରମ ରହିଛି ପୃଥିବୀ ସାରା, ସକାଳ 4:30 ଆରମ୍ଭ କରି ରାତି 8:30 ପର୍ଯ୍ୟନ୍ତ ଏଇ ଭଗବାନ କଥା ଚାଲିଛି। ମଙ୍ଗଳା ଆଳତିରେ ଭଗବାନଙ୍କର ଭଜନ ହେଉଛି, 8:00-9:00 ଭାଗବତ ଆର୍ଚ୍ଚନା ହେଉଛି, ସେମିତି ଖରାବେଳେ ଭଗବାନଙ୍କ ଭଜନ ହେଉଛି, ମଧ୍ୟାହ୍ନ ଆଳତି ହେଉଛି, ସନ୍ଧ୍ୟାବେଳେ ସନ୍ଧ୍ୟା ଆଳତି ହେଉଛି, ସନ୍ଧ୍ୟାବେଳେ ଭଗବତ ଗୀତା ଆଲୋଚନା ହେଉଛି। ଏଇଭଳି ଭାବରେ ଆଶ୍ରମ କହିଲେ ଭଗବାନଙ୍କର ପୂଜାପାଠ ଚାଲିଥିବ ସବୁବେଳେ। ତେଣୁ ଇଏ ଯେଉଁ ମା କୟାଧୁ, ସେ ଯେଉଁ ଶ୍ରବଣ କରୁଥିଲେ ନାରଦମାନଙ୍କ କୃପାରୁ, ଯଦିଓ ପ୍ରହ୍ଲାଦ ଗର୍ଭରେ ରହିଛନ୍ତି, ଏ ଭାଗବତ ମାନେ ଏଇ ଯେଉଁ ଇଏ ଅପ୍ରାକୃତ କଥା ନା, ଭଗବାନଙ୍କ ଭକ୍ତି ବା ଭଗବାନଙ୍କ ବିଷୟ ସବୁ କଥା ଇଏ ଅପ୍ରାକୃତ। ଏଇଟାକୁ ଜଣେ ଆମର କୁହାଯାଇଛି, ଅହେତୁକି ଅପ୍ରତିହତା, ଏ ଭକ୍ତି କରିବା ପାଇଁ କୌଣସି ହେତୁ ନାହିଁ ବା କୌଣସି ସମୟରେ ଏଇଟାକୁ ବାଧା ଦିଆଯାଇପାରିବ ନାହିଁ। ତାର ଉଦାହରଣ ହେଉଛନ୍ତି ପ୍ରହ୍ଲାଦ। ପ୍ରହ୍ଲାଦ ମାତୃଗର୍ଭରେ ରହିକି ମଧ୍ୟ ନାରଦମୁନି ଯାହା କହୁଥିଲେ ତାଙ୍କ ମାଆଙ୍କୁ ସେ ସବୁ ଶୁଣୁଥିଲେ, ତେଣୁ ମାତୃଗର୍ଭରୁ ସେ ଭକ୍ତ ହେଇକି ବାହାରିଛନ୍ତି। ତାର କାରଣ ହେଉଛି ସେ ଏଇ ନୃସିଂହ ଚତୁର୍ଦ୍ଦଶୀରେ ସେ ଉପବାସ କରିଥିଲେ, ତାର କାରଣ ହେଉଛି ଏଇଟା। ତେଣୁ ଯାହା ହଉ, ସେ ଏଭଳି ଭାବରେ ସିଏ ହିରଣ୍ୟକଶିପୁ ଆସିବା ପରେ ଗୟାକୁ ଗଲେ, ତାଙ୍କର ରାଜଧାନୀକୁ ଗଲେ ଏବଂ ସେଇଠି ତାଙ୍କର ପୁତ୍ର ଜାତ ହେଇଛନ୍ତି, ପ୍ରହ୍ଲାଦ ଜାତ ହେଇଛନ୍ତି। ପ୍ରହ୍ଲାଦକୁ ହିରଣ୍ୟକଶିପୁ ତାଙ୍କ ଯେତେବେଳେ 5 ବର୍ଷ ବୟସ ହେଇଯାଇଥିଲା ତାଙ୍କୁ ପଠାଇଲେ, ସ୍କୁଲକୁ ପଠାଇଲେ, ଶୁକ୍ରାଚାର୍ଯ୍ୟଙ୍କର ଯେଉଁ ରହିଛନ୍ତି ବିଶ୍ୱବିଦ୍ୟାଳୟ ୟୁନିଭର୍ସିଟି, ଯେଉଁ ଅମୃତ, ସିଏ ମଧ୍ୟ ଅମୃତ ପ୍ରାପ୍ତ ହୋଇଥିଲେ। ସେ ଅମୃତ କିନ୍ତୁ ସବୁବେଳ ପାଇଁ ଅମୃତ ପ୍ରାପ୍ତ ହୋଇପାରିବ ନାହିଁ, କିଛି କାଳ ପାଇଁ ମୃତ୍ୟୁକୁ ଜୟ କରିପାରିବ କିନ୍ତୁ ସବୁବେଳ ପାଇଁ ନୁହଁ। ମୃତ୍ୟୁ ସଞ୍ଜୀବନୀ ମନ୍ତ୍ର ପ୍ରାପ୍ତ ହୋଇଥିଲେ ଶୁକ୍ରାଚାର୍ଯ୍ୟ। ତେଣୁ ଯାହା ହଉ, ତାଙ୍କର ପୁତ୍ର ଦୁଇ ଜଣ ଯିଏକି ଷଣ୍ଢ ଏବଂ ଅମର୍କ, ସେ ଦୁଇ ଜଣ ଏଇ ପ୍ରହ୍ଲାଦ ଏବଂ ଅସୁର ବାଳକମାନଙ୍କୁ ଶିକ୍ଷା ଦେଉଥିଲେ। ତେଣୁ ହିରଣ୍ୟକଶିପୁଙ୍କ ଭୟରେ ସେମାନେ ଭଗବାନ ବିଷୟରେ କହୁନଥିଲେ, କାରଣ ଶୁକ୍ରାଚାର୍ଯ୍ୟ ସାଧାରଣ ବ୍ୟକ୍ତି ନୁହନ୍ତି, ସେ ଜଣେ ଭଗବାନଙ୍କ ବିଭୂତି। ଭଗବତ ଗୀତାରେ କୁହାଯାଇଛି ଯେ କବି ନାମ ଉଷନା କବି, ଯେତେ ବିଦ୍ୱାନ ବ୍ୟକ୍ତି ଅଛନ୍ତି ତାଙ୍କ ଭିତରେ ମୁଁ ହେଉଛି ଉଷନା ବା ଶୁକ୍ରାଚାର୍ଯ୍ୟ। କିନ୍ତୁ ଯେହେତୁ ହିରଣ୍ୟକଶିପୁ ଘୋଷଣା କରିଦେଇଛନ୍ତି କେହି ଭଗବାନଙ୍କର ଆରାଧନା କରିବେ ନାହିଁ, ସେଥିପାଇଁ ସେ ଭଗବାନ ବିଷୟରେ କିଛି ଶିକ୍ଷା ଦେଉନଥିଲେ। ସେ ଯେଉଁ ସାମ ଦାନ ଦଣ୍ଡ ଏସବୁ ବିଭିନ୍ନ ପ୍ରକାର ଭେଦ ନୀତି, ଏସବୁ କ'ଣ ଯୁଦ୍ଧ ନୀତି, ଏସବୁ ସେ ଶିକ୍ଷା ଦେଉଥିଲେ, ଯାହାକୁ କୁହାଯାଉ କ'ଣ ସେକୁଲାର ଶିକ୍ଷା ଦେଉଥିଲେ। ସେକୁଲାର ଅର୍ଥ କ'ଣ, ସେକୁଲାର ଓଡ଼ିଆଟା କ'ଣ ହେବ, ଯେଉଁ ଧର୍ମ ଧର୍ମ ନିରପେକ୍ଷ ଶିକ୍ଷା ଦେଉଥିଲେ, ଧର୍ମ ବିଷୟରେ କିଛି ଶିକ୍ଷା ଦେଉନଥିଲେ। ତେଣୁ କିଛି ଦିନ କାଳ ଶିକ୍ଷା ଦେଲା ପରେ ଷଣ୍ଢ ଏବଂ ଅମରକୁ ଚିନ୍ତା କଲେ ଯେ ଆଙ୍କୁ ନେଇକରି ଯଦି ତାଙ୍କ ପିତାଙ୍କୁ ଦେବା, ପିତାଙ୍କ ପାଖରେ ପଠାଇବା, ପିତା ବହୁତ ଖୁସି ହେବେ, ତାଙ୍କର ଆମେ ଯେଉଁ ଶିକ୍ଷା ଦେଇଛୁ ସେ ପ୍ରହ୍ଲାଦ ସବୁ ଶୁଣୁଛନ୍ତି, କିଛି କହୁନାହାନ୍ତି, ସେ ଶୁଣୁଛନ୍ତି, ସବୁ ଶାନ୍ତଶିଷ୍ଟ ଭାବେ ଶୁଣୁଛନ୍ତି। ତେଣୁ ସେ ଭାବିଲେ ହିରଣ୍ୟକଶିପୁ ଯେତେବେଳେ ଶୁଣିବେ ଯେ ଇଏ ବହୁତ ବଢ଼ିଆ ଶିକ୍ଷା କରିଛନ୍ତି, ଆମକୁ ପୁରସ୍କାର କରିବେ, ଏ ଚିନ୍ତା କରିକି ଛାଡ଼ୁଛନ୍ତି। ତେଣୁ ହିରଣ୍ୟକଶିପୁ ତାଙ୍କୁ ବସେଇ କୋଳରେ ବସେଇ ବହୁତ ଆନନ୍ଦରେ ପଚାରୁଛନ୍ତି, ପୁତ୍ର କ'ଣ ସବୁ ଭଲ ପାଠ ପଢ଼ୁଛି ଟିକେ କହିଲୁ, କ'ଣ କିମ୍ ଅଧିକତମ ଉତ୍ତମ, କ'ଣ ସବୁ ଭଲ ପାଠ ପଢ଼ୁଛି ଟିକେ କହ ତ ଦେଖିବା। ସେ ଭାବୁଥିଲେ ଛୋଟ ପିଲା ଗୁଲୁଗୁଲିଆ ପିଲା କଥା କହିପାରୁନି, ଛୋଟ ପିଲା ଥିଲା ବି କଥା ଠିକ୍ ଭାବରେ କହିପାରୁନି, ସେ କ'ଣ ଗୋଟେ ମଜା କଥା କହିପାରୁନି ଚିନ୍ତା କରୁଥିଲେ। କିନ୍ତୁ ହିରଣ୍ୟକଶିପୁ ଶୁଣିଲେ ସେ ଅବାକ ହେଇଗଲେ। ପ୍ରହ୍ଲାଦ କହୁଛନ୍ତି, ତତ୍ ସାଧୁ ମନି ସୁରବର୍ଯ୍ୟ ଦେହିନା ସଦା ସମୁଦ୍ରବିଘ୍ନ ଧିଆମ ସଗ୍ରହାତ ଇତ୍ୱାତ୍ମପାତ ଗୃହମନ୍ଦ କୂପମ ବନଂ ଗତୋଜତ ହରିମାଶ୍ରୟେ। ଯେଉଁ ହରିଙ୍କ ବିରୁଦ୍ଧରେ ଘୋଷଣା କରିଥିଲେ ଯୁଦ୍ଧ, ସେ ହରିଙ୍କ ଆଶ୍ରୟ କରିବା ପାଇଁ ପୁଅ କହୁଛି। ଏ ସାରା ରାଜ୍ୟରେ, ସମଗ୍ର ରାଜ୍ୟ କହିଲେ ଖାଲି ତାଙ୍କର ପୃଥିବୀ ନୁହଁ, ଦେବଲୋକ ସବୁ ଲୋକ ତାଙ୍କର ଅକ୍ତିଆର ଥିଲା, ସବୁ ଲୋକର ସେ ସମ୍ରାଟ ଥିଲେ, ଦେବତାମାନେ ଆସି ତାଙ୍କର ସେବା କରୁଥିଲେ। ଏମିତିକି ଯେତେବେଳେ ଏକଥା ନାରଦମାନେ କହୁଛନ୍ତି ଯୁଧିଷ୍ଠ ମହାରାଜକୁ ହିରଣ୍ୟକଶିପୁ କଥା, ସେତେବେଳେ କହୁଛନ୍ତି ଏ ନା ଯୁଧିଷ୍ଠ ମହାରାଜ, ମୁଁ ମଧ୍ୟ ଆସି ହିରଣ୍ୟକଶିପୁର ଗୁଣଗାନ କରୁଥିଲି, ଆଉ କାହା କଥା କ'ଣ କହିବା। ତେଣୁ ହିରଣ୍ୟକଶିପୁ କହିଲା, ମୋ ରାଜ୍ୟରେ ପୁଣି ହରି, ମୋର ଏଇ ହରି କଥା କିଏ ଶିକ୍ଷା ଦେଲା। ଷଣ୍ଢ ଏବଂ ଅମରକୁ ପଚାରିଲେ ବହୁତ କୃତ ପ୍ରକାଶ କରି। ପ୍ରହ୍ଲାଦଙ୍କର ପାଇବାର ଉଦ୍ଦେଶ୍ୟ ହେଉଛି, କଥା ହେଉଛି, ତାର ଅର୍ଥ ହେଉଛି କ'ଣ ନା, ସିଏ ହେଉଛନ୍ତି ସାଧୁ। ଆମର 5 ମିନିଟ୍ ପୂର୍ବରୁ ମୋତେ କହିବାକୁ ପଡ଼ିବ, 5 ମିନିଟ୍ ପୂର୍ବରୁ କହିବି, ହଁ ଠିକ୍ ଅଛି। ତେଣୁ ମୋ ରାଜ୍ୟରେ କିଏ ହରି ଶିକ୍ଷା ଦେଲା, ମୁଁ ତ ମନା କରିଛି ହରି ଶିକ୍ଷା ଦେବା ପାଇଁ ଭଗବାନ ବିଷୟରେ, ହରିକୁ ତ ମୁଁ ମାରିଦେଇଛି, ଭଗବାନ ନାହାନ୍ତି ଏବଂ ମୁଁ ପ୍ରକୃତରେ ଭଗବାନ। ଏଇଭଳି ଭାବରେ ଯେତେବେଳେ କହିଲେ, ସେତେବେଳେ ତାର ଅର୍ଥ ହେଉଛି କ'ଣ ନା, ପ୍ରକୃତରେ ଯେଉଁମାନେ ଶରୀର ଧାରଣ କରିଛନ୍ତି ତତ୍ ସାଧୁ ମନି, ସିଏ ହେଉଛନ୍ତି ସାଧୁ, ଇଏ ହେଉଛି ଶ୍ରେଷ୍ଠ ଶିକ୍ଷା। କ'ଣ ନା, ସିଏ ହେଉଛନ୍ତି ପ୍ରକୃତରେ ସାଧୁ, ଯିଏ ତାଙ୍କ ପିତାଙ୍କୁ ସେ ପିତା ବୋଲି ନ କହି କହୁଛନ୍ତି ଅସୁରଶ୍ରେଷ୍ଠ ଅସୁରବର୍ଜ୍ୟ, ଯିଏ ସଦା ସମୁଦ୍ରବିଘ୍ନ ଧିଆ ମସଦ୍ରାତ, ଆମେ ଯେଉଁ ଶରୀର ଧାରଣ କରି ସେଇ ହେଉଛି ଅସତ୍ ଶରୀର, ଏଇଟା ସବୁବେଳେ ପାଇଁ ରହିବ ନାହିଁ, ତେଣୁକରି ଆମେ ସବୁବେଳେ ଉଦ୍ବିଗ୍ନ ଅବସ୍ଥାରେ ରହୁଛେ। ତେଣୁ ଏଇ ଉଦ୍ବିଗ୍ନତାକୁ ଦୂର କରିବା ପାଇଁ ହିତ୍ୱାତ୍ମପାତ ଗୃହମନ୍ଦ କୂପମ, ଗୃହରେ ଗୋଟେ ଅନ୍ଧକୂପ ଭଳି ଗୃହକୁ ସେ ତୁଳନା କରିଛନ୍ତି, କାରଣ ଭଗବାନ ଭଜନ ହେଉନି ମାନେ ଅନ୍ଧକୂପ। ତେଣୁ ଗୃହକୁ ତ୍ୟାଗ କରି ବଣକୁ ଯାଇ ଭଗବାନ ହରିଙ୍କର ଭଜନ କରିବେ। ତେଣୁ ଏ କଥା ଯେତେବେଳେ ଶୁଣିଦେଲେ ହିରଣ୍ୟକଶିପୁ କ୍ରୋଧ ହୋଇଗଲା, ତାଙ୍କର ବହୁତ କ୍ରୋଧ ପ୍ରକାଶ କଲେ। ତେଣୁ ଯାହା ହଉ, ଷଣ୍ଢ ଏବଂ ଅମରକ କହିଲେ ଯେ ଆମେ ଏ ଶିକ୍ଷା କିଛି ଦେଇନାହୁଁ ନା, ଦେଖ ତୁମର ଅନୁପସ୍ଥିତିରେ କିଏ ବୈଷ୍ଣବ ଆସି ଶିକ୍ଷା ଦେଉଥିବ, ଇସ୍କନବାଲା କିଏ ଆସି ଶିକ୍ଷା ଦେଉଥିବ। ତେଣୁ ଯାହା ହଉ, ତାପରେ ସେମାନେ ବହୁତ ସତର୍କ ଦୃଷ୍ଟି ରଖି ସବୁ ପୁଣି ଏଇ ଶିକ୍ଷା ସବୁ ଦେଲେ ତାଙ୍କୁ, କହିଲେ ଏ ଶିକ୍ଷା କିଏ ଦେଲେ ପ୍ରହ୍ଲାଦଙ୍କୁ ପଚାରୁଛନ୍ତି। ତେଣୁ ପ୍ରହ୍ଲାଦ ସେ କଥା ତାଙ୍କୁ କହିଲେ ନାହିଁ। ଯାହା ହଉ, କିଛି କାଳ ଶିକ୍ଷା ଦେଲା ପରେ ପୁଣି ଯେତେବେଳେ ହିରଣ୍ୟକଶିପୁଙ୍କ ନେଇ ଛାଡ଼ିଲେ, ସେମାନେ ଭାବିଲେ ଏଥର ବୋଧେ ପ୍ରହ୍ଲାଦ ଠିକ୍ ହେଇଯାଇଛି, ମାନେ ଭଲ ପିଲା ହେଇଯାଇଛି, ଆଉ ଦୁଷ୍ଟ ପିଲା ହେଇନାହିଁ। ହରିଙ୍କର ଆଉ ସେ ଭଜନ କରୁନାହିଁ, ସେ ସୁସ୍ଥ ପିଲା ହେଇଯାଇଛି। ଏଇଭଳିଆ ଚିନ୍ତା କରି ଯେତେବେଳେ ଛାଡ଼ିଲେ ଆସିଲେ, ସେତେବେଳେ ହିରଣ୍ୟକଶିପୁ ପଚାରିଲେ, ପୁଅ କ'ଣ ଏଥର ଶିକ୍ଷା କରୁଛୁ କହ। ତେଣୁ ପୁଅ କହୁଛି, ଶ୍ରବଣଂ କୀର୍ତ୍ତନଂ ବିଷ୍ଣୁ ସ୍ମରଣଂ ପାଦ ସେବନଂ ଅର୍ଚ୍ଚନଂ ବନ୍ଦନଂ ଦାସ୍ୟ ସଖ୍ୟ ଆତ୍ମନିବେଦନଂ ଇତିପୁଂସା ପିତା ବିଷ୍ଣୁ ଭକ୍ତିସ୍ତେ ନବଲକ୍ଷଣ କ୍ରିୟତେ ଭଗବତ ଅଧା ତନ୍ମନୀ ଅଧିତମ ଉତ୍ତମମ୍। ଇଏ ହେଉଛି ଶ୍ରେଷ୍ଠ ଶିକ୍ଷା, ସେଇ ଭଗବାନଙ୍କ ଭଜନ କରିବା, ତାଙ୍କର ଶ୍ରବଣ କରିବା, ତାଙ୍କ କୀର୍ତ୍ତନ କରିବା, ଇଏ ନବଦା ଭକ୍ତି କୁହାଯାଉଛି। ଶ୍ରବଣ କୀର୍ତ୍ତନ ବିଷ୍ଣୁ ସ୍ମରଣ, ପୁଅ ତୋତେ ପୁଣି ଏତେ ଶିକ୍ଷା ଏତେ ଦେଲି, ଏତେ କହିଲି, ଏତେ ମନା କଲି, ସେ ହରି କିଏ? ଆମେ ସଂକ୍ଷେପରେ କହିବା, ସମୟ ହେଇଯାଇଛି। ହରି କିଏ? ବହୁତ ଚେଷ୍ଟା କଲେ ତାକୁ ହତ୍ୟା କରିବା ପାଇଁ, ବିଷ ଦେଇଦେଲେ ସେ ମୃତ୍ୟୁବରଣ କଲା ନାହିଁ, ଅଗ୍ନି ଜାଳିଦେଲେ ତଥାପି ସେ ମୃତ୍ୟୁବରଣ କଲା ନାହିଁ, ହାତୀ ଉପରେ ହାତୀ ଚଢ଼େଇଦେଲେ ମୃତ୍ୟୁବରଣ କଲା ନାହିଁ, ସମୁଦ୍ର ନିକ୍ଷେପ କଲେ ମୃତ୍ୟୁବରଣ କଲା ନାହିଁ, ପର୍ବତ ଶୃଙ୍ଗରୁ ନିକ୍ଷେପ କଲେ ମୃତ୍ୟୁବରଣ କଲା ନାହିଁ। ରକ୍ଷା ହରି ମାରେ କିଏ? ଭଗବାନ ଯାହାକୁ ରକ୍ଷା କରିବେ ତାକୁ କିଏ ହତ୍ୟା କରିପାରିବ? ତେଣୁ ଉଦ୍ବିଗ୍ନ ହୋଇଗଲେ, ହିରଣ୍ୟକଶିପୁର ଭୟ ଆସିଗଲା। ହିରଣ୍ୟକଶିପୁ କହୁଛନ୍ତି ଯେ, ପୁଅ କହୁଛନ୍ତି, ଆମେ ସଂକ୍ଷେପରେ କହୁଛେ, କ୍ରୋଧସ୍ୟ ଦସ୍ୟ କମ୍ପତେ ତ୍ରୟଲୋକା ମହେଶ୍ୱରା। ମୁଁ ଯେତେବେଳେ କ୍ରୋଧ ହୁଏ, ମୋର ଯେତେବେଳେ କ୍ରୋଧ ଆସେ, ତିନି ଲୋକର ଯିଏ ଅଧିପତି ଅଛନ୍ତି ସେମାନେ ସବୁ ଭୟ କରିଯାଆନ୍ତି, ଭୃକୁଞ୍ଚନରେ ସମସ୍ତେ ଭୟ କରିଯାଆନ୍ତି। ତେଣୁ ତସ୍ୟମେ ଅଭିତତ୍ ମୂଢ଼, ଆରେ ମୂର୍ଖ, ତୁ ମୋତେ ଭୟ କରୁନା, ତସ୍ୟମେ ଅଭିତତ୍ ମୂଢ଼, ଶାସନାଙ୍କି ବଳାଦେବ, ତୁ କାହାଠୁ ବଡ଼ ପ୍ରାପ୍ତ ହୋଇଛୁ? ବହୁତ କ୍ରୋଧ ପ୍ରକାଶ କରି କହୁଛନ୍ତି। ପ୍ରହ୍ଲାଦ କହୁଛନ୍ତି ଯେ, ଜଣେ ଭଗବାନ ଭକ୍ତ ହେଲେ ସେ କୌଣସି ପରିସ୍ଥିତିରେ ଭୟ କରିବ ନାହିଁ, ଏଇଟା ଆମେ ଶିକ୍ଷା କରିବା କଥା। ତେଣୁ ପ୍ରହ୍ଲାଦ କହୁଛନ୍ତି ଯେ, ନ କେବଳ ମେ ଭବତଶ୍ଚ ରାଜନ, ହେ ରାଜନ, କେବଳ ମୋର ନୁହଁ ବଳ, ଆପଣଙ୍କର ମଧ୍ୟ, ଆପଣ ମଧ୍ୟ ବଳ ଯାହାକୁ ପାଇଛନ୍ତି ସେ ତାଙ୍କ ଜଣଙ୍କଠୁ ପ୍ରାପ୍ତ ହୋଇଛନ୍ତି, ଆପଣ ନିଜର ବଳ ନୁହଁ ଇଏ, ଭବତଶ୍ଚ ରାଜନ ସବୈ ବଳଂ ବଳିନାଞ୍ଚ ପରେଷାମ। ଯେତେ ଶ୍ରେଷ୍ଠ ବ୍ୟକ୍ତି ଅଛନ୍ତି ତାଙ୍କଠାରୁ ଯିଏ ବଳିଆନ, ତାଙ୍କଠାରୁ ମୁଁ ସେ ବଳ ପ୍ରାପ୍ତ ହୋଇଛି, ଯାହାଙ୍କଠାରୁ ଆପଣ ବଳ ପ୍ରାପ୍ତ ହୋଇଛନ୍ତି ତାଙ୍କଠାରୁ ମୁଁ ମଧ୍ୟ ବଳ ସେଇ ବଳ ପ୍ରାପ୍ତ ହୋଇଛି। ଏବଂ ପରେ ବରେମି ସ୍ଥିରଜଙ୍ଗ ମାନ, ଯେକୌଣସି ସ୍ଥାନରେ ଆମେ ଦେଖିବା, ବ୍ରହ୍ମା ଦୌ ଜୀନ ବସନ୍ ପ୍ରଣୀତା, ବ୍ରହ୍ମାଠାରୁ ଆରମ୍ଭ କରି ସମସ୍ତେ ଯାହାଙ୍କଠାରୁ ଯିଏ ସେ ବଳ ପ୍ରାପ୍ତ ହୋଇଛନ୍ତି, ମୁଁ ସେଇ ହରିଙ୍କଠାରୁ ସେ ବଳ ପ୍ରାପ୍ତ ହୋଇଛି। ହରି ସେ ଭଗବାନ, ଯସ୍ତୁୟା ମନ୍ଦ ଭାଗ୍ୟୋକ୍ତା, ତୋର ମନ୍ଦ ଭାଗ୍ୟ ଉଦୟ ହୋଇଗଲା, ତୋର ମନ୍ଦ ଭାଗ୍ୟ ଉଦୟ ହୋଇଗଲା। ମଦନ୍ୟ ଜଗଦୀଶ୍ୱର, ମୋଠାରୁ ଅନ୍ୟ ଆଉ କିଏ ଈଶ୍ୱର ଅଛନ୍ତି? ମୁଁ ତ ଈଶ୍ୱର, ମୁଁ ତ ବିଷ୍ଣୁକୁ ହତ୍ୟା କରିକି ଆସିଛି, ଆଉ ବିଷ୍ଣୁ ପାଇଲି, ବିଷ୍ଣୁ ମରିଯାଇଛନ୍ତି, ତେଣୁ ମୋଠାରୁ ଆଉ କିଏ ଜଗଦୀଶ୍ୱର ଅଛନ୍ତି? କୁଆସୁ, ତୁ କହୁଛୁ ସେ ହରି ସବୁଠାରେ ଅଛନ୍ତି, କ'ଣ ପରେ ବରମୀ ସବୁଠାରେ ସେ ରହିଛନ୍ତି, ସବୁଠାରେ ଅଛନ୍ତି, କୁଆସୁ କାହିଁ ସେ କାହିଁ ମୋତେ ଦେଖାଯାଉନାହାନ୍ତି କେଉଁଠି? ନା ସେ ସବୁଠାରେ ଅଛନ୍ତି। ନା କସ୍ମା ସ୍ତମ୍ଭେ ନ ଦିଶ୍ୟତେ, ସ୍ତମ୍ଭରେ କାହିଁ ଦେଖାଯାଉନାହାନ୍ତି? ଯେଉଁମାନେ ଭଗବାନ ଭକ୍ତ ସେମାନେ କେଉଁଠି ଭଗବାନ ଦେଖିପାରନ୍ତି ନାହିଁ, ଯେଉଁମାନେ ଭଗବାନଙ୍କ ଅଭକ୍ତ, କିନ୍ତୁ ଯେଉଁମାନେ ଭଗବାନ ଭକ୍ତ ସେମାନେ ସବୁଠାରେ ଭଗବାନ ଦେଖନ୍ତି। ଇଏ ହେଉଛି କୃଷ୍ଣ ଚେତନା, ଆମର ଏଇ ସଙ୍ଘର ନାମ ହେଉଛି କୃଷ୍ଣ ଚେତନା। କୃଷ୍ଣ ଚେତନା କହିଲେ ସେଇ କୃଷ୍ଣ ଚେତନା ସମସ୍ତଙ୍କ ପାଖରେ ରହିଛି, କିନ୍ତୁ ଉପଯୁକ୍ତ ସାଧୁ ସଙ୍ଗରେ, ଉପଯୁକ୍ତ ଭଗବାନଙ୍କ ସେବାରେ ଯେତେବେଳେ ଆପଣ ନିୟୋଜିତ ହେବେ, ସେତେବେଳେ ସେଇ ଚେତନାଟା ଆପଣଙ୍କର ଅବ୍ରତ ସୁପ୍ତ ଅବସ୍ଥା ରହିଛି। ଚେତନା କୃଷ୍ଣ ଚେତନା ଆପଣ ସୁପ୍ତ ଅବସ୍ଥା ରହିଛି, ସେଇଟା ଜାଗ୍ରତ ହେବ, ଚେତନା ଜାଗ୍ରତ ହେବ, ଜାଗ୍ରତ ଚେତନା, ଯେଉଁ ଚେତନାରେ ଆପଣ ଉନ୍ନତି କଲେ ଅନ୍ତିମରେ ଏଇ କୃଷ୍ଣ ଚେତନା ସ୍ତରକୁ ଆସିବେ, ଆପଣମାନେ ସମସ୍ତେ ଏହି କୃଷ୍ଣ ଚେତନା ସ୍ତରକୁ ଆସିପାରିବେ। ଏ କୃଷ୍ଣ ଚେତନା ସଂଘର ଉଦ୍ଦେଶ୍ୟ ହେଉଛି ଏଇ କଥା, ଏଇସବୁ ଯେଉଁ ବ୍ୟବସ୍ଥା ହେଇଛି ଆର ଉଦ୍ଦେଶ୍ୟ ହେଉଛି ସେଇ ଆପଣମାନଙ୍କର କୃଷ୍ଣ ଚେତନା ଜାଗ୍ରତ କରିବା, ଆର ଉଦ୍ଦେଶ୍ୟ ହେଉଛି ସେଇଟା। ଆଜି ଦେଖନ୍ତୁ ସାରା ପୃଥିବୀରେ ଅନେକ ଯେଉଁମାନେ ଏଇ କୃଷ୍ଣ ଚେତନାରେ ଯୋଗ ଦେଉଛନ୍ତି, ଭଗବାନଙ୍କ ଭଜନ କରୁଛନ୍ତି, ଭଗବାନ ନାମ ଜପ କରୁଛନ୍ତି, ଭଗବାନ ପ୍ରସାଦ ସେବନ କରୁଛନ୍ତି, ଭଗବାନ ପୂଜା ଆରାଧନା କରୁଛନ୍ତି, ତାଙ୍କର ସବୁ କୃଷ୍ଣ ଚେତନା ଜାଗ୍ରତ ହେଇଛି, ବହୁତ ରହିଛି, ବହୁତ କଥା ସବୁ ରହିଛି କେମିତି ଅନ୍ତିମରେ ସେମାନେ ଭଗବାନ ପ୍ରାପ୍ତ ହୋଇଛନ୍ତି, ବହୁତ ସବୁ ଉଦାହରଣ ରହିଛି। ତେଣୁ ଆପଣମାନେ ମଧ୍ୟ ଯଦି ଏଇଟାକୁ ଗମ୍ଭୀରତାର ସହିତ ଗ୍ରହଣ କରିବେ, ଆପଣମାନଙ୍କୁ ମଧ୍ୟ ସେ କୃଷ୍ଣ ଚେତନା ଜାଗ୍ରତ ହେବ। ଆଜି ଆମେ ବିଶେଷ ଭାବରେ ନୃସିଂହଦେବ ପ୍ରାର୍ଥନା କରିବା ଆମର ସେଇ ଚେତନା ଜାଗ୍ରତ ହେଉ, କୃଷ୍ଣ ଚେତନା ଜାଗ୍ରତ ହେଉ। ତେଣୁ ଇଏ କହୁଛନ୍ତି ଯେ ତୁ କହୁଛୁ କସ୍ମା ସ୍ତମ୍ଭେ ନ ଦୃଶ୍ୟତେ, କାହିଁକି ସ୍ତମ୍ଭରେ ମୋତେ ଦେଖାଯାଉନାହାନ୍ତି, ତ ତୁ ଦେଖିପାରୁଛୁ କାହିଁକି ମୁଁ ଦେଖିପାରୁନି। ତେଣୁ ଲାଲ କହୁଛନ୍ତି ଦୃଶ୍ୟତେ ଦେଖାଯାଉଛନ୍ତି ଭଗବାନ, ଯେଉଁମାନେ ଆମ କୃଷ୍ଣ ଚେତନା ଜାଗ୍ରତ ଆମେ ସବୁଠି ଭଗବାନ ଦର୍ଶନ କରିପାରିବା। ଅନ୍ତତଃପକ୍ଷେ ଆମେ ଦର୍ଶନ ନ କରିପାରିଲେ ମଧ୍ୟ ଆମେ ଏତିକି ଜାଣିବା ଯେ ଭଗବାନ ସବୁଠାରେ ଅଛନ୍ତି, ଏ କୃଷ୍ଣ ଚେତନାର ଉନ୍ନତି ହେବାର ପ୍ରାଥମିକ ସୋପାନ ଏଇଟା, ଆମେ ଜାଣିବା ଯେ ଭଗବାନ ସବୁଠାରେ ଅଛନ୍ତି। ତେଣୁ ସିଏ ଦେଖୁଥିଲେ, କାରଣ ସିଏ ବହୁତ ଉନ୍ନତ ସ୍ତରର ଥିଲେ, ସିଏ ଦେଖୁଥିଲେ। ତେଣୁ ହିରଣ୍ୟକଶିପୁ ବହୁତ କ୍ରୋଧ ପ୍ରକାଶ କରି ଗୋଟେ ମୁଠିରେ ସେ ସ୍ତମ୍ଭକୁ ବିଦାରଣ କରିଦେଇଛନ୍ତି। ଯେଉଁ ସ୍ତମ୍ଭକୁ ଯେତେବେଳେ ବିଦାରଣ କରିଦେଇଛନ୍ତି ସେତେବେଳେ ଭଗବାନ ଆବିର୍ଭାବ ହୋଇଛନ୍ତି। ସତ୍ୟଂ ବିଧାତୁଂ ନିଜଭୂତ୍ୟଭାସିତଂ ବ୍ୟାପ୍ତିଂ ଚ ଭୂତେଷୁ ଅଖିଳେଷୁ ଚାତ୍ମନ ଅଦୃଶ୍ୟତ୍ୟଦ୍ଭୂତରୂପମୁଧ୍ୱାନ ସ୍ତମ୍ଭେ ସଭାୟାଂ ନ ମୃଗଂ ନ ମାନୁଷଂ। ଭଗବାନ ଆବିର୍ଭାବ ହୋଇଛନ୍ତି, କିଭଳି ଆବିର୍ଭାବ ହୋଇଛନ୍ତି ନା ସତ୍ୟଂ ବିଧାତୁଂ ନିଜଭୂତ୍ୟଭାସିତଂ, ତାଙ୍କର ସମସ୍ତ ସେବକମାନଙ୍କ ନାରଦ ମୁନିଙ୍କର କଥାକୁ ସତ୍ୟରେ ପରିଣତ କରିବା ପାଇଁ, ଚାରି କୁମାରଙ୍କ କଥାକୁ ସତ୍ୟରେ ପରିଣତ କରିବା ପାଇଁ, ବ୍ରହ୍ମାଙ୍କର ସତ୍ୟକୁ ବ୍ରହ୍ମା ଯେଉଁ ବର ଦେଇଥିଲେ ସେ ବରକୁ ସତ୍ୟରେ ପରିଣତ କରିବା ପାଇଁ, ଏବଂ ନିଜର ସତ୍ୟ ଯେଉଁ କରିଥିଲେ ଅର୍ଜୁନଙ୍କୁ କହିଥିଲେ କୌନ୍ତେୟ ପ୍ରତିଜାନ ହିଁ ନମେ ଭକ୍ତ ପ୍ରଣଶତି, ହେ କୁନ୍ତିପୁତ୍ର ତୁମେ ଦୃଢ଼ ଭାବରେ ଘୋଷଣା କର ମୋର ଭକ୍ତର କେବେ ପତନ ହେବ ନାହିଁ, କେବେ ବିନାଶ ହେବ ନାହିଁ। ଏ ସମସ୍ତ ସତ୍ୟକୁ ସତ୍ୟରେ ପରିଣତ କରିବା ପାଇଁ ଭଗବାନ ଆବିର୍ଭାବ ହୋଇଛନ୍ତି। କିଭଳି ଭାବରେ ଆବିର୍ଭାବ ହୋଇଛନ୍ତି ନା ଭଗବାନଙ୍କର ବିକଟାଳ ରୂପ ଆସିଛି, ସେହି ରୂପ ଅତ୍ୟନ୍ତ ଭୟଙ୍କର ଭଗବାନଙ୍କ ରୂପ। ତାଙ୍କର କ୍ରୋଧାନ୍ୱିତ ନୟନ ଯୁଗଳ ଉତ୍ତପ୍ତ ସ୍ୱର୍ଣ୍ଣ ପରି ଉଜ୍ଜ୍ୱଳ, ତାଙ୍କର ଜଟା ଓ କେଶର ସଂଯୁକ୍ତ ରୋଷ କଷାୟିତ ମୁଖ ଏବଂ ବିକଟ ଦନ୍ତ, ଚଞ୍ଚଳିତ ଖଡ଼ଗ, କ୍ଷୀରଧାର ତୁଲ୍ୟ ବୃକୁଟିତ ବଦନ, ଜିହ୍ୱା ଉନ୍ନତ ନିଶ୍ଚଳ, ଜିହ୍ୱା ଉନ୍ନତ ଏବଂ କର୍ଣ୍ଣଯୁଗଳ ଉନ୍ନତ କର୍ଣ୍ଣଯୁଗଳ, ପର୍ବତ ଗୁହା ସଦୃଶ ବିସ୍ତୃତ ମୁଖ ଓ ନାସିକା ବିବର, ଭୀଷଣ ବିଦନ୍ନ ହନୁଦେଶ, ଆକାଶ ସ୍ପର୍ଶୀ ଦେହ, ହ୍ରସ୍ୱ ଓ ସ୍ଥୂଳ ଗ୍ରୀବା, ଜାନୁ ଏବଂ ବକ୍ଷ, କୃଷ ଉଦର, ଚନ୍ଦ୍ରକିରଣ ପରି ଶୁଭବର୍ଣ୍ଣ, ରୋମାବୃତ ଶରୀର, ସର୍ବାଧିକ ପ୍ରସାରିତ ଶତଶତ ବାହୁ ଓ ନଖାଅସ୍ତ୍ର ଦୁଷ୍ଟ ହେଉଥିଲା, ଶଙ୍ଖ ଚକ୍ର ଗଦା ପଦ୍ମ ଓ ବଜ୍ର ପ୍ରଭୃତି ପ୍ରଧାନ ଅସ୍ତ୍ର ସବୁ ଧାରଣ କରି ଭଗବାନ ଆବିର୍ଭାବ ହୋଇଛନ୍ତି। ତେଣୁ ଏ ରୂପ ଦେଖି ହିରଣ୍ୟକଶିପୁ ଚାକିଲା ନିଶ୍ଚିନ୍ତ ଭାବରେ ଇଏ ମୋର ମୃତ୍ୟୁ ବୋଧେ ଆସି ପହଞ୍ଚିଗଲେ, କାରଣ ମୁଁ ଯେଉଁ ବର ସବୁ ମାଗିଥିଲି ଇଏ ବୋଧେ ଇଏ ତା'ର ଅଲଗା କିଛି, ମୁଁ ଯେଉଁ ଚିନ୍ତା କରିଥିଲି ମୋର ଚିନ୍ତାର ଯେତିକି ବୁଦ୍ଧି ଥିଲା ତା'ଠାରୁ ଇଏ ଉନ୍ନତ ସ୍ତରରେ ଜଣିକି ଆସିଗଲେ, ଭୟ ହେଇଗଲା ତାଙ୍କର ପ୍ରଥମ ଥର ପାଇଁ। କାରଣ ଯେତେବେଳେ ସେ ସ୍ତମ୍ଭ ବିଦାରଣ ହେଇଯାଇଥିଲା ସେତେବେଳେ ଭୀଷଣ ଶବ୍ଦ ହୋଇଥିଲା, ଏଭଳି ଶବ୍ଦ ହୋଇଥିଲା ଯେମିତି ଲାଗିଲା ଯେମିତି ଭୌତିକ ଜଗତ ଧ୍ୱଂସ ହୋଇଯିବ, ଏଭଳି ଶବ୍ଦ ହୋଇଥିଲା। ତେଣୁ ଦେବତାମାନେ ବ୍ରହ୍ମା ଶିବ ଆଦି ଇନ୍ଦ୍ର ଆଦି ସମସ୍ତେ ଆସି ପହଞ୍ଚି ଯାଇଥିଲେ ସେଠି। ତେଣୁ ହିରଣ୍ୟକଶିପୁ ତଥାପି ସେ ଚିନ୍ତା କରୁଛି ମୋତେ ତ ବ୍ରହ୍ମା ବଳିଆନ କରିଛନ୍ତି ନା, ବ୍ରହ୍ମା ବର ଦେଇଛନ୍ତି, ଆଉ ସେଇଟାକୁ କିଏ ଅନ୍ୟଥା କରିବ, କିଏ ମୁଁ କେମିତି ମରିବି, ମୋତେ କିଏ ମାରିବ, ମୋ ସହିତ ଟିକେ ଯୁଦ୍ଧରେ ପ୍ରତିଦ୍ୱନ୍ଦ୍ୱିତା କରିପାରିବେ ନାହିଁ, ମୁଁ ତ ଅସ୍ତ୍ରରେ ମରିବି ନାହିଁ, ଶସ୍ତ୍ରରେ ମରିବି ନାହିଁ, ଏଇଭଳି ଭାବେ ଚିନ୍ତା କରି ନିଜ ଗଦା ସହିତ ଯୁଦ୍ଧ କରିବା ବସିଲା, ଭଗବାନ ସହିତ ଗଦା ଯୁଦ୍ଧ ଆରମ୍ଭ କରିଦେଲା। ତେଣୁ ଭଗବାନ ତା ସହିତ ଟିକେ ଖେଳିବା ଆରମ୍ଭ କଲେ, କାରଣ ଇଏ ହେଉଛି ଆମେ କହିଥିଲୁ ଭଗବାନଙ୍କର ଇଚ୍ଛା, ଭଗବାନ ଯୁଦ୍ଧ କରିବା ପାଇଁ ମନୋବୃତ୍ତି ରହିଛି, ଯେଉଁଥିପାଇଁ ଭଗବାନ ଆଜି ଯୁଦ୍ଧ କରୁଛନ୍ତି, ଭଗବାନ ହିରଣ୍ୟକଶିପୁ ସହିତ ଯୁଦ୍ଧ କରୁଛନ୍ତି। ହିରଣ୍ୟକଶିପୁ ଯୁଦ୍ଧ କରିଥିଲେ, ବର୍ତ୍ତମାନ ହିରଣ୍ୟକଶିପୁ ସହିତ ଯୁଦ୍ଧ କରୁଛନ୍ତି, ବୀରରସ ଆସ୍ୱାଦନ କରୁଛନ୍ତି ଭଗବାନ, ଭଗବାନ ପାଖରେ ସବୁ ରସ ରହିଛି, ବୀରରସ ଆସ୍ୱାଦନ କରୁଛନ୍ତି, ଯୁଦ୍ଧର ରସକୁ ଆସ୍ୱାଦନ କରୁଛନ୍ତି। ତେଣୁ ହିରଣ୍ୟକଶିପୁ ସହିତ ହିରଣ୍ୟକଶିପୁ କ'ଣ ତାଙ୍କର ତା ଆଗରେ କ'ଣ କିନ୍ତୁ ଭଗବାନ ଟିକେ ଖେଳୁଛନ୍ତି ତା ସହିତ ହଁ, ଯେମିତି ଛୋଟ ପିଲା ଗୋଟେ ଖେଳନା ହାତୀ ସହିତ ଖେଳନ୍ତି ସେଇଭଳି ଭଗବାନ ଖେଳୁଛନ୍ତି, ହରି ବା ସିଂହ ଯେମିତି କ'ଣ ହାତୀ ସହିତ ଖେଳନ୍ତି ସେଇଭଳି ଭାବରେ ଭଗବାନ ହରି ସେ ଏଇ ହିରଣ୍ୟକଶିପୁକୁ ହାତୀ ସହିତ ଖେଳୁଛନ୍ତି। ତେଣୁ ଯେତେବେଳେ ଖେଳ ଚାଲିଛି ବ୍ରହ୍ମା ପ୍ରାର୍ଥନା କରନ୍ତି, ପ୍ରଭୁ ଆପଣ ଆଉ ଖେଳନ୍ତୁ ନାହିଁ, ଆମକୁ ମଧ୍ୟ ପ୍ରଭୁ ପ୍ରାର୍ଥନା କହିଲେଣି ଆପଣ ବି କଥା ବଢ଼ାନ୍ତୁ ନାହିଁ, ପାଞ୍ଚ ମିନିଟ୍ରେ ସାରନ୍ତୁ। ତେଣୁ ଭଗବାନ ବ୍ରହ୍ମା କହୁଛନ୍ତି ପ୍ରଭୁ ବର୍ତ୍ତମାନ ସନ୍ଧ୍ୟା ସମୟ ଆସିଲେ ତାଙ୍କର ଆହୁରି ବଢ଼ିଯିବ, ତାଙ୍କର କ'ଣ ଶକ୍ତି ବଢ଼ିଯିବ, ତେଣୁ ଏ ଅଭିଜିତ ସମୟ ଆସିଛି, ତାକୁ ବିଧାରଣ କରନ୍ତୁ। ତେଣୁ ଭଗବାନ ହିରଣ୍ୟକଶିପୁକୁ ଧରି ପକାଇ କୋଳକୁ ନେଇ ବ୍ରହ୍ମାଙ୍କର ସମସ୍ତ ବରକୁ ରକ୍ଷା କଲେ, ତାକୁ ହତ୍ୟା କରୁଛନ୍ତି। କିଭଳି ହିରଣ୍ୟକଶିପୁ କହୁଛନ୍ତି ଦେଖ ତୁ ବର ମାଗିଥିଲୁ, ଦିନେ ମରିବୁ ନାହିଁ କି ରାତିରେ ମରିବୁ ନାହିଁ, ବର୍ତ୍ତମାନ କେଉଁ ସମୟ, ବର୍ତ୍ତମାନ ସନ୍ଧ୍ୟା ସମୟ, ତୁ ବର ମାଗିଥିଲୁ ଅସ୍ତ୍ରରେ ମରିବୁ ନାହିଁ କି ଶସ୍ତ୍ରରେ ମରିବୁ ନାହିଁ, ମୁଁ ତୋତେ ମୋର ନଖଦ୍ୱାରା ମୃତ୍ୟୁ ହତ୍ୟା କରିବି। ଏ ନଖଟା ମୃତ କଥା ନୁହଁ, ମୃତ ବସ୍ତୁ ନୁହଁ କି ଜୀବନ୍ତ ବସ୍ତୁ ନୁହଁ, ଏବଂ ମୁଁ ମଧ୍ୟ ବ୍ରହ୍ମାଙ୍କ ଦ୍ୱାରା ସୃଷ୍ଟ ଜୀବ ନୁହଁ, ମୁଁ ମନୁଷ୍ୟ ନୁହେଁ କି ପଶୁ ନୁହେଁ। ଏଇଭଳି ଭାବରେ ବ୍ରହ୍ମାଙ୍କର ସମସ୍ତ ଘରକୁ ରକ୍ଷା କରି ଭଗବାନ ହିରଣ୍ୟକଶିପୁକୁ ବିଧାରଣ କରିଛନ୍ତି। ତେଣୁ ଆମେ କଥାକୁ ବିଶ୍ରାମ ଦେବା ପୂର୍ବରୁ ଆମେ ହିରଣ୍ୟକଶିପୁ ଭଗବାନ ନୃସିଂହଦେବଙ୍କର ଗୋଟିଏ ସ୍ତବ କରି ଆମ କଥାକୁ ବିଶ୍ରାମ ଦେବା। ଜୟ ନୃସିଂହ ଶ୍ରୀ ନୃସିଂହ ଜୟ 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 ଶ୍ରୀ ନୃସିଂହ। ଗୁରୁଦେବ କି ଅନନ୍ତ କୋଟି ବୈଷ୍ଣବ ଦେଖି।